ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्णा अवस्थ भक्तजनवृंद एवं नाथवृंद हमारा अंतर्राष्ट्रीय कृष्ण भावना संघ इस्कन शाखा तरफ रु विशेष भाव आमर जो कन्वेन्शनल डिपार्टमेंट अच्छा से कन्वेन्शनल डिपार्टमेंट तरफ रु भागवत सप्ताह व्यवस्था कर समस्त को स्वागत करुचु। आज द्वितीय दिवस आम तृतीय स्कंद उन्नीस अध्याय आम कोड़ी अध्याय आरंभ करने कथा तेणु आ पूर्व आम जो कथा कही गत संक्षेप कह प्रथम स्कंद उन्नीस अध्याय सुत गोस्वामी एवं स्वर्णकादि सीमा भितर संवाद कथा आलोचना होती तेणु अंतिम उन्नीस अध्याय परीक्षित महाराज जिते अभिशापग्रस्त होती से गंगा नदी कूल प्रवेशन कराद्य कौन पानी ग्रहण न करने संकल्प नहीं से उपस्थित अच्छा एवं से षाठी हजार मनुष्य उपस्थित होती एवं विशेष भाव सुखदेव गोस्वामी जो आठ पहुंचती सम्मान करसन प्रदान करीक्षित महाराज प्रश्न पचार जो प्रश्न आम समस्त करवा कर्तव्य अथ पृछाण संसिधि योगिना परम पुरुष कार्य गुर मानस सर्वथा आम प्रकृत कौन कर्तव्य विशेष भाव मृत्यु को केमती आम समाधान कर मृत्यु समस्या तेणु एक कथा प्रश्न उत्तर सुखदेव गोस्वामी द्वितीय स्कंद दशटी अध्याय से सब प्रश्न उत्तर एवं तृतीय स्कंद जो स्वर्ग एवं विसर्ग ये भागवत दशटी विषय वर्णना करमती भगवान सृष्टि कर एवं भगवान सृष्टि को केमी ब्रह्मा विस्तार कर स्वर्ग एवं विसर्ग युटी विषय भागवत तृतीय स्कंद एवं चतुर्थ स्कंद वर्णना कर मैत्र जुगर संवाद कारण जो जो ब्रह्मा जो ज्ञान प्रदान कले क्या नारद मुनि को नारद मुनि से ज्ञान व्यास प्रदान कर तेणु तृतीय स्कंद जो जो स्वर्ग एवं विसर्ग विषय वर्णना कर आम गत उन्नीस अध्याय पर्यंत आलोचना करते मैत्र विद्र संवाद एवं तेरह रु उन्नीस ये सातटी अध्याय भगवान शुक्र देव बराह देव आविर्भाव विषय आम संक्षेप आलोचना करते तेणु बर्तमान आज कोड़ी अध्याय आरंभ कर पंचम स्कंद ऋषभदेव आदि आप भागवत जो पाठ होती ऋषभदेव विषय वर्णना कर ऋषभदेव विषय आम ऋषभदेव पर्यंत कथा कहवा आसंता का कार्यक्रम आरंभ करवा तेणु ब्रह्मा जो सृष्टि कर संतान ये कर्दम मुनि से निर्देश दौंती तमें सृष्टि कर प्रजा प्रजा सृष्टि कर तेनाली कर्दम मुनि से भगवान प्राप्त होगापी तपस्या कर विभिन्न प्रकार तपस्या विषय वर्णना कर भगवद गीता सतर अध्याय शारीरिक मानसिक एवं बाचिक तीन प्रकार तपस्या अच्छी से पुणी सत्व रज दम तीन गुण तपस्या विषय वर्णना कर तेनाली भाव कर्दम मुनि दस हजार वर्ष धरी तपस्या करने भगवान से कदा विभाव ऐसी तेणु भगवान जितना विभाव ऐसी पद्मनि स्तुति कर कहते आम पिता ब्रह्मादी सी चाहते प्रजा सृष्टि करने निर्देश दे तेणु मत जन उपयुक्त पत्नी प्रदान करूँ जहाँ फिर प्रजा सृष्टि कर भागवत पंचम स्कंद आलोचना प्रकृत पिता एवं प्रकृत माता किए जी तर सतान मान को आसन्न मृत्यु मुख्य रक्षा करेंगे सी हम प्रकृत पिता प्रकृत माता ऋषभदेव ये ज्ञान प्रदान करेंगे पंचम स्कंद पंचम अध्याय आम से विषय आलोचना करवा से तेणु कर्दमुनि प्रार्थना को स्वीकार कर भगवान कहते जे दुई दिन पर परश्व दिवस तुमको स्वयंभू मुनि स्वयंभू मनु कन्या देवहूति को प्रदान करेंगे तेणु भगवान कर्दमुनि जो निर्गरिक कौन कपट न्यवहार शुणी भगवान जानते सब कथा अंतर कथा जानते भगवान अंतर्जामी भगवद गीतार तीन अध्याय भगवान कही क्षेत्रज्ञाचारी मान विधि सर्वक्षेत्र शुभारंभ भगवान मत क्षेत्रज्ञ शरीर आम नुह भगवान शरीर तेणु भगवान शरीर क्षेत्र क्षेत्रज्ञ तेणु भगवान जानते आम हृदय कथा कर्दमुनि जो कौन कपटता न रखी प्रार्थना कर भगवान से प्रीत हो जाती तेणु भगवान प्रार्थन प्रीत हुई भाव आशीर्वाद कर चतुर्शत स्वामी और मनु आठ पहुंचा कन्या जो तीन कन्या दुई पुत्र देवती आकृति एवं प्रसूति एवं दुई पुत्र उद्दान पाद एवं प्रियव्रत एम विषय आप सब वर्णना करा तेनाली प्रथम देवहूति विषय वर्णना कर देवहूति सौंदर्य रही वर्णना कर जितेबाद थे देवहूति जो छात कंदुक पीड़ा करुले बल करुले तेनालीर चरण जो नुपुर रही से नुपुर ऋण जो शब्द एवं मुखर सौंदर्य देखी से समय विमान आकाश में जो विमान जन गंधर्व जाए नाम हूँ विश्वा बसु से सौंदर्य मोहित हो विमान तले पड़ जा सौंदर्य देवहूति तेणु से देवहूति को जो स्वामी मनु अर्पण करने चाहिए कर्दमुनि स्वीकार कले स्वामी मनु पत्नी शत्रुपा सहित विवाह संपन्न कर राज्य चली जाती देवहूति स्वामी कर्दम पाखे रही सी हूँ मान राजा राजा झी कन्या बहुत ऐश्वर्य रही किंतु कर्दमुनि तपस्यारत आश्रम फलमूल सेवन कर देवहूति पत्नी स्वामी अनुगत से सेवे सब रही रत रही से कौन से बदल सेवा बदल कि स्वामी प्रत्याशा करूना मोर दरकार दरकार सब कुछ करूना कौन सी प्रत्याशा कौन सी आशा न रखी से सेवा कर सेवा देखी स्वामी संतुष्ट हो जाने भगवान भगवद गीतार वर्णना कर गोटे उन्नत स्वाद प्राप्त हे रसमर्जम रसप्रिय परम दुष्ट निवर्त दे जो मैंने गोटे उन्नत स्वाद प्राप्त हो भगवान सहित युक्त ही से जो आनंद प्राप्त होती तेणु से आ भौतिक आसक्ति रोनी जो पुरुष स्त्री आसक्ति रही साधारण लोक मान रही तेनालीर कौन आसक्ति ना से भगवान सेवार गत रही तेणु दिन देखिले पत्नी यदि राजकन्या किंतु बहुत क्षीणका शरीर मलिन पड़ जाती केश सब जटा हो जाती कौन जत्न नहीं पारना कौन सुविधा दि जाए ना तेणु कर्द मुनि से समय प्रति करुणा जात है स्नेह जात है तेणु से कहले जोग कर भगवान तपस्या करोग स्थिति रही भागवत लेखा स्कंध में पंद्रह अध्याय वर्णना कर आठटी योग सिद्धि रही अन्य दस टी रही अठरटी योग सिद्धि रही योगी सेनेक प्रकार आश्चर्य कार्य करेंगे जदि योगी मैंने जो प्रकृत योगी से प्रति आसक्त हमें ना कि कर्दमुनि पत्नी से योग बल देखा चाहिए तेणु देवगति कहे मोर शरीर बर्तमान क्षीण हो जाती मोर गोटे पुत्र दरकार मत से शरीर प्रदान करूँ आग बड़ देख कौन करी कर्दमुनि कहले कर्दमुनि जो करते तपस्या करते बिंदु सरोवर तेल तपस्या करते कर्दमुनि कहले तुम्हें बिंदु सरोवर स्नान कर देख कौन हो तेणु जो देवती से बिंदु सरोवर स्नान कर से स्नान देखी स्नान करने समय सांगे सांगे सेठे शतानी दस कन्या एक हजार कन्या उपस्थित दासी उपस्थित बहुत सुंदर देखा पाई अप्सरा भाई शरीर से दासी हिसाब से सेवा कर शरीर मार्जन कर सुंदर वेशभूषा सब परेशन कराई जो बिंदु सागर से समय कर्दमुनि जोग बल गोटे विमान सृष्टि आम ये जो उड़ाजहाज देखुजे एक महला विशिष्ट उड़ाजहाज पाश्चात्य दि महला विशिष्ट रही उड़ाजहाज कि जो विमान से गोटे सहर भाई सात महला विशिष्ट एक जोग ऐश्वर्य कपड़े रही बहुत प्राचुर्य भरिक रही सब प्रकार ऐश्वर्य रही कौन सी असुविधा ना जहाँ दरकार से प्राप्त हे यही ऐश्वर्य सब रही तेणु कर्दमुनि पत्नी सहित से विमान आरोहण कर विभिन्न स्थान सब परिभ्रमण करमेंगत जगत जो सब उन्नत स्थान रही भुवनेश्वर आप इंदिरा गांधी पार्क रही बहुत लोग आनंद प्राप्त होगापी यही स्वर्गे आहरी अधिक उन्नत मान सब प्राकृतिक सौंदर्य सब रही वैश्रम के सुरसने नंदने पुष्पपदर के मानसे चैत्र रथे चेमे रामय रथ ये सुंदर स्वर्गीय उपभोग से भगवान भक्त कर्दमुनि पत्नी देवती सहित विहार करोगैश्वर्य रही अनेक सिद्ध मान देखिए आश्चर्य सिद्ध पुरुष मान सिद्ध लोक मान गोटे देश रही गोटे स्थान रही सिद्ध लोक पंचम स्कंध वर्णना करा देखिए आश्चर्य कर्दमुनि ऐश्वर्य तेनाली भाव में विहार कर देवभूति चाहते से पुत्र सन्तान लाभ करेंगे तेणु कर्दमुनि सहित संग कर नौटी कन्या लाभ कर तेणु ये जो कन्या मैंने ये हूँ प्रथम एम सब सृष्टि आरंभ सब सृष्टि कर ब्रह्मा जो प्रथम जो सन्तान मान सृष्टि करते कही मरीचि अत्री अंगिरस कुलस्थ कुल प्रभु भृगु वशिष्ठ दक्ष एम सब आनी ब्रह्मा आस पहुंच ये कन्या मान सब बहुत कर मरीचि को कला को प्रदान कर पुत्र होती कश्यप एम द्वारा भौतिक जगत जितने प्रजा सृष्टि होती है मूल आपण मान जो गोत्र रही कौ गोत्र ना अमुक गोत्र सब से आम सृष्टि आरंभ होती ମରିଛି, କଶ୍ୟପ ଗୋତ୍ର ବା ଅନ୍ୟ ଯେଉଁ ସବୁ ଗୋତ୍ର ରହିଛି ଏମାନଙ୍କର ପ୍ରଭାବ ସୃଷ୍ଟି ହେଉଛନ୍ତି। ମରିଚି ବିବାହ କଲେ କଳାଙ୍କୁ, ଅତ୍ରିମୁନି ବିବାହ କଲେ ଅନସୂୟାଙ୍କୁ, ତାଙ୍କ ବିଷୟରେ ଆମେ ବର୍ଣ୍ଣନା କରିବା। ଅନ୍ଧ୍ରଋଷି ବିବାହ କଲେ ଶ୍ରଦ୍ଧା ଏବଂ ପୁଲସ୍ଥ ବିବାହ କଲେ ହବିଭୂଙ୍କୁ, ପୁଲ ଗତିଙ୍କୁ, କ୍ରତୁ କ୍ରିୟାଙ୍କୁ, ଭୃଗୁ ଖ୍ୟାତିଙ୍କୁ, ବଶିଷ୍ଠ ଅରୁନ୍ଧତିଙ୍କୁ, ଅଥର୍ବା ଶାନ୍ତି ଦେବୀଙ୍କୁ ବିବାହ କଲେ। ଏହିଭଳି ଭାବରେ ବ୍ରହ୍ମାଙ୍କର ଯେଉଁ ନଅ ପୁତ୍ର ଅଛନ୍ତି ସେମାନେ ଏହି କର୍ଦ୍ଦମାନଙ୍କର କନ୍ୟାମାନଙ୍କୁ ବିବାହ କରି ସେସବୁ ଧୁମଧାମରେ ବହୁତ ଐଶ୍ୱର୍ଯ୍ୟ ରହିଛି ଧୁମଧାମରେ ବିବାହ କରି ତାଙ୍କର ନିଜ ଆଶ୍ରମ ଫେରି ଯାଇଛନ୍ତି। ତେଣୁ କର୍ଦ୍ଦମ ନେଇ ଚିନ୍ତା କରୁଛନ୍ତି ଯେ ସିଏ ବିବାହ କଲେ ସ୍ୱାମୀଙ୍କ ସହିତ ଗୋଟେ ସର୍ତ୍ତ ରଖିଥିଲେ ଯେ ତାଙ୍କର ସନ୍ତାନ ଯାହା ହେଲେ ସେ ଗୃହତ୍ୟାଗ କରିବେ, ଏଇ ସର୍ତ୍ତରେ ସେ ବିବାହ କରିଥିଲେ। ତେଣୁ ତାଙ୍କର ଯେତେବେଳେ ନ କନ୍ୟା ଯାହାତ ହେଲେ ସେତେବେଳେ ସେ ଘର ତ୍ୟାଗ କରିବା ପାଇଁ ଚାହୁଁଥିଲେ। ତେଣୁ ଦେବଭୂତୀ ତାଙ୍କୁ ବହୁତ ପ୍ରାର୍ଥନା କରି ଯେ କହିଲେ ଏମାନଙ୍କୁ ବିବାହ କରିବାକୁ ପଡ଼ିବ, ମୋର ଗୋଟେ ପୁତ୍ର ସନ୍ତାନ ଦରକାର। ତେଣୁ ଏଇଭଳି ଭାବରେ କନ୍ୟାମାନଙ୍କର ବିବାହ ପରେ ଭଗବାନ କପିଳଦେବ ତାଙ୍କ ପୁତ୍ର ରୂପେ ଆବିର୍ଭାବ ହୋଇଛନ୍ତି। ତେଣୁ ଭଗବାନ କର୍ଦ୍ଦମଙ୍କୁ କହିଥିଲେ, ଆପଣ ଜାଣନ୍ତି ଦେବକୀ ଏବଂ ବସୁଦେବ 12,000 ବର୍ଷ ଧରି ତପସ୍ୟା କରିଥିଲେ ଏବଂ ଭଗବାନଙ୍କୁ ନିଜ ପୁତ୍ର ରୂପେ ପାଇବା ପାଇଁ କାମନା କରିଥିଲେ, କିନ୍ତୁ କର୍ଦ୍ଦମୁନି ଭଗବାନଙ୍କୁ ନିଜର ପୁତ୍ର ରୂପେ ପାଇବା ପାଇଁ କାମନା କରିନାହାନ୍ତି, କିନ୍ତୁ କର୍ଦ୍ଦମୁନିର ତପସ୍ୟା ଦେଖି କର୍ଦ୍ଦମୁନିଙ୍କର ଭକ୍ତିରେ ପ୍ରୀତ ହୋଇ ଭଗବାନ ନିଜେ ତାଙ୍କ ତରଫରୁ ତାଙ୍କ ପୁତ୍ର ହେବା ପାଇଁ ସ୍ୱୀକାର କରିଛନ୍ତି। ତେଣୁ ଭଗବାନ ଦେବତୀଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି ଏବଂ ବ୍ରହ୍ମା ଆଦି ଦେବତାମାନେ ଭଗବାନ କପିଳଦେବଙ୍କୁ ସ୍ତୁତି କରୁଛନ୍ତି। ସେ ହେଉଛନ୍ତି ଭଗବାନ ଯେ ମାତୃଗର୍ଭରେ ମଧ୍ୟ ଦେବତାମାନେ ତାଙ୍କୁ ସ୍ତୁତି କରନ୍ତି। ତେଣୁ ଇଏ ଶାସ୍ତ୍ର ପ୍ରମାଣ ସବୁ ରହିଛି, ଭଗବାନ କହିଲେ ଶାସ୍ତ୍ର ପ୍ରମାଣ ଅନୁସାରେ ଆମେ ଜାଣିବା ଇଏ ହେଉଛନ୍ତି ଭଗବାନ। ତେଣୁ କପିଳଦେବ ତା ଘରେ ଯେତେବେଳେ ଆବିର୍ଭାବ ହେଉଛନ୍ତି ସେତେବେଳେ ସମସ୍ତ ଦେବତାମାନେ ମୁନି ଋଷିମାନେ ଆସି ତାଙ୍କୁ ସ୍ୱାଗତ କରିଛନ୍ତି, ତାଙ୍କୁ ସ୍ତୁତି କରିଛନ୍ତି ଏବଂ କର୍ଦ୍ଦମୁନି ମଧ୍ୟ ତାଙ୍କ ପୁତ୍ରକୁ ସ୍ତୁତି କରିଛନ୍ତି, କାରଣ ସେ ହେଉଛନ୍ତି ଭଗବାନ। ଯେମିତି ଆମେ ଗତକାଲି ଶ୍ରବଣ କଲେ କୁନ୍ତୀ ଦେବୀ ତାଙ୍କର ପୁତୁରା ହେବେ, ଭଗବାନ କୃଷ୍ଣ ତାଙ୍କୁ ସ୍ତୁତି କରିଛନ୍ତି, ସେହିଭଳି ଭାବରେ କର୍ଦ୍ଦମୁନି ମଧ୍ୟ ତାଙ୍କ ପୁତ୍ରକୁ ସ୍ତୁତି କରିଛନ୍ତି, ଅନେକ ସ୍ତୁତି କରିଛନ୍ତି ଏବଂ ତାଙ୍କର ବିଦାୟ ମାଗିଛନ୍ତି। ସେ ଘର ଗୃହ ତ୍ୟାଗ କରିବେ, ଯଦିଓ ଜଣେ ଗୃହ ତ୍ୟାଗ କରିବେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, କିନ୍ତୁ ଭଗବାନ ଯଦି ତାଙ୍କର ଗୃହରେ ରହିଛନ୍ତି ଆସି ପହଞ୍ଚିଛନ୍ତି ସ୍ୱୟଂ ଭଗବାନ ଉପସ୍ଥିତ, କିନ୍ତୁ ତଥାପି ଏହି ସନ୍ନ୍ୟାସ ଆଶ୍ରମର ମର୍ଯ୍ୟାଦା ରକ୍ଷା କରିବା ପାଇଁ କର୍ଦ୍ଦମୁନି ଭଗବାନଙ୍କର ଅନୁମତି ପ୍ରାପ୍ତ ହେଉଛନ୍ତି ଯେ ହଁ ତମେ ଯାଅ ସନ୍ନ୍ୟାସ ଗ୍ରହଣ କର। ସନ୍ନ୍ୟାସ ଯେଉଁ ରହିଛି କଳିକାଳରେ ଏହିସବୁ ସନ୍ନ୍ୟାସକୁ ବର୍ଜନ କରାଯାଇଛି, କଳୁ ପଞ୍ଚ ବିବର୍ଜେ ବର୍ଣ୍ଣନା କରାଯାଇଛି, ଦେବରଣ ଅଶ୍ୱମେଧ ଗବାଲମ୍ଭମ ସନ୍ନ୍ୟାସ କଳପରିକୃତମ ଦେବରଣ ସୁଖପତି କଳୁ ପଞ୍ଚ ବିବର୍ଜେ। ଏ ଯେଉଁ ସନ୍ନ୍ୟାସ ରହିଛି ଏ ସନ୍ନ୍ୟାସ ବର୍ଜନ କରାଯାଇଛି କଳିକାଳରେ, କିନ୍ତୁ କର୍ମ ସନ୍ନ୍ୟାସ ବର୍ଜନ କରାଯାଇଛି ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କ ଭକ୍ତି ପ୍ରଚାର କରିବା ପାଇଁ ଯେଉଁ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରିବେ ସେ ସନ୍ନ୍ୟାସକୁ ବର୍ଜନ କରାଯାଏ ନାହିଁ। ଯାହା ହେଉ କର୍ଦ୍ଦମୁନି ଗୃହରୁ ସନ୍ନ୍ୟାସ ପ୍ରବଜ୍ଞା କରି ଚାଲିଯାଇଛନ୍ତି ଏବଂ ଦେବଭୂତୀ ନିଜର ପୁତ୍ର ଭଗବାନ ପ୍ରାପ୍ତ ହୋଇଛନ୍ତି। କେତେଜଣ କହନ୍ତି ଆମେ ନିଜର ପୁତ୍ରକୁ ଭଗବାନ ବୋଲି ଜ୍ଞାନ କଲେ କଣ ଅସୁବିଧା, ଇଏ ମାୟାବାଦର ଫିଲୋସଫି। ଆମେ ପୁତ୍ରକୁ କେବଳ ଭଗବାନ ବୋଲି ଚିନ୍ତା କରିପାରିବା ନାହିଁ, ଭଗବାନଙ୍କ ସେବାରେ ଆମେ ତାକୁ ଲଗେଇବା। ଏହିଭଳି ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ପୂଜ୍ୟତେ, କିନ୍ତୁ ଭଗବାନ ତାହାର ପୁତ୍ର ସେଠି ସେମାନେ ନିଜକୁ ତାଙ୍କ ପୁତ୍ରକୁ ଭଗବାନ ବୋଲି ଗ୍ରହଣ କରିପାରିବେ। ଯେମିତି ଦେବଭୂତି ନିଜ ପୁତ୍ରକୁ ଜାଣିଛନ୍ତି ଭଗବାନ ବୋଲି, ବ୍ରହ୍ମା କହିଛନ୍ତି ତାଙ୍କର ସ୍ୱାମୀ କର୍ଦ୍ଦମୁନି ମଧ୍ୟ କହିଛନ୍ତି ସେ ହେଉଛନ୍ତି ସ୍ୱୟଂ ଭଗବାନ, ଭଗବାନଙ୍କ ସବୁ ଲକ୍ଷଣ ରହିଛି, ତାଙ୍କର ପାଦରେ 19 ଚିହ୍ନ ରହିଛି, ଏସବୁ ବିଭିନ୍ନ ପ୍ରକାର ଚିହ୍ନରୁ ମଧ୍ୟ ଜାଣିପାରିବା। ଏସବୁ ଦଶମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଆମେ କେମିତି ଜାଣିବା। ତେଣୁ ଦିନେ ଏକାନ୍ତରେ ମା ଦେବଭୂତି ତାଙ୍କର ପୁତ୍ର ପାଖକୁ ଯାଇ, କପିଳଙ୍କ ପାଖକୁ ଯାଇ ତାଙ୍କୁ ନିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ଜ୍ଞାନ ज्ञान तत्वदर्शिन जड़े अद्वैत ज्ञान प्राप्त होने जड़े उपयुक्त गुरु पाक जवाब पड़ो जे कि ज्ञानी एवं तत्वदर्शी थे ये तो स्वयं भगवान समस्त ऐश्वर्यपूर्ण षड़ैश्वर्यपूर्ण जी ऐसे भगवान हम तो ज्ञान रही कौन ऐश्वर्य समग्रस्य वीर्य दशस श्रेय ज्ञान वैराग्य कई सन्नाम मना ये भगवान ऐश्वर्य समस्त ज्ञान समस्त वैराग्य समस्त शक्ति समस्त सौंदर्य समस्त धन समस्त ऐश्वर्य जे पूर्ण भाव अधिकारी से भगवान कौन से अपूर्णता नहीं पूर्ण मध पूर्ण मिदम पूर्णा पूर्ण मुदच्यते पूर्ण से पूर्ण आदाय पूर्ण मेवागछति पूर्ण पूर्ण डेफिनेशन भाव भगवान पूर्ण तेणु महादेव पचारे ज्ञान विषय शिक्षा करने जाऊँगी ये हूँ आम मनुष्य जीवन रद्देश हूँ आम सब ये सब जिज्ञासा करवा अर्थात ब्रह्म जिज्ञासा तेणु महादेव जो प्रश्न पचारी भगवान कपिलदेव तृतीय स्कंद 25 अध्याय 33 अध्याय यही 9 अध्याय सांख्य योग प्रदान कर भगवत गीता जो द्वितीय अध्याय जो सांख्य योग विषय भगवान कही सांख्य योग विषय भगवान कपिलदेव माता देव कहते तेणु से कहते आम जो मन रही ये मन हूँ बहुत गुरुत्वपूर्ण भगवत गीता जो भाव भगवान कही ये बंधुरात्मा तनस्तस्य जेनात्मैव आत्मनादित अनात्मनस्तु शत्रुते वर्त्यतात्मैव शत्रुवत् मन और बंधु और मन मध्य शत्रु तेणु कपिल देव मध्य कथा कहते चेत खड़स बंधाय मुक्त आत्मन मतम गुणेशु सक्तं बंधाय रतम पंशी मुक्त जे आम मन रही चेतना रही ये हूँ आमको बंधन पकेब पुणी मत आमको मुक्त करदेव गुणेश सप्तम बंधाय त्रिगुण भितर जो मैंने रही बंधी की रही बद्ध अवस्था रही बद्ध जीव तार दोष रही भ्रम प्रमाद विप्रेक्षा करण पाठव ये चार दोष रही तेणु ये दोष से मुक्त होगा पर्यटन प्रकृत ज्ञान प्राप्त हो पार ना तेणु जो मैंने गुण भीत रही बंधी रही भगवत गीता चतुर्दश अध्याय भगवान सत्या कहते सत्वरजस्तम गुण प्रकृति सम्भवा निबद्धि महाभाव देहे देही नम अभ्यम समस्त ही त्रिगुण भीतर बंधा रही न तदस्थित दिव्यांग दिव्य देवी गुण सत्तम प्रकृति दे मत नहीं विभिन्न गुण विषय भगवान गोटे अध्याय कहले चतुर्दश अध्याय गुणत्र विभाग वर्णन कले सतर गुणतर विषय वर्णना कले तेणु अंतिम अंतिम अध्याय अष्टादश अध्याय भगवान कहते एमती कहीं ना पृथ्वी से देवलोक कहीं ना किए त्रिगुण मुक्त होती तेणु ये गुण से आम सप्त भाव बंधा रही किंतु ये मन टाक रतन वंशी मुक्त यदि मन टाक आम भगवान पाद पद लगेगा मुक्तिर कारण तेणु ये जो आसक्ति रही समस्त किसी ना किसी आसक्ति रही कारण निशा निशा आसक्ति रही पान मुंडे खाऊ छाड़ पार ना कि सिगरेट छाड़ पार ना ये जो आसक्ति अजरंग पासम भगवान कहते प्रसंगम अजरंग पासम आम बुझे किंतु आसक्ति जरारत अजरंग पासम ये बंधन आसक्ति प्रसंगम अजरंग पासम आत्मन कवय सिधु जो मैंने आत्मा विषय ज्ञान प्राप्त होती आत्मा विषय को मैंने ज्ञान प्राप्त होती भगवत गीता भगवान कहले आम तो विषय विस्तार भाव वर्णना कर संक्षेप वर्णना करवा ना डेरी हो तेणु भगवान कहते जे इंद्रिया पराज्ञाहुर इंद्रिय जीव परम मन मनस्तु परा बुद्धि जो बुद्धि प्रतस्पृश ইন্দ্রিয়ার ঊর্ধ্বরে মন, মনর ঊর্ধ্বরে বুদ্ধি, বুদ্ধির ঊর্ধ্বরে আত্মা কথা আসিব। সেই স্তরকে যখন গলেনি সেমানে সেই আত্মন কবে বুধু সেমানে জানন্তি, আত্মা অংশে যেমানে জ্ঞান প্রাপ্ত হয়েছন্তি সেমানে জানন্তি এ আসক্তির অজর পাশ জড়া নাহি। কিন্তু স এব সাধু সুকুত মুখ্য দ্বারম অপাবৃত। কিন্তু সেই আসক্তি যদি সাধু মান প্রতি করা যাব তাহলে সে আমাকে মুখ্য দ্বার খোলি দেব। আপনার কিন্তু মন্দিরের দ্বার রয়েছে, বন্ধ হয়েকি রয়েছে, কিন্তু ইসকন ভক্ত মানে আসলে প্রভু খোলি দেবে। সেইভাবে ভাবে মুক্তির দ্বার বন্ধ হয়েকি রয়েছে, নরক দ্বার সনাতন খোলা রয়েছে, ত্রিবিধম নরক সেদম দ্বার নাশম আত্মন কাম ক্রোধ তথা লোভ তস্মা বিপত্রং তিরে সরসদ্ধারি ভগবান কহিছন্তি। নরক দ্বার সনাতন খোলা রয়েছে। তেমন যদি আমি সাধু মান প্রতি আসক্তি করিবা, সেই আসক্তি কু সাধু মান প্রতি লগাইবা, তাহলে এ আমার মুখ্য দ্বার করে যাব, মুখ্য দ্বার মুক্তি প্রাপ্ত হয়ে পারিবা বহু সহজে। তেমন বর্তমান প্রশ্ন আসিব যে সাধু কি সহব সাধু সুকুত বলে কুহগাল। আপনি কহিলেন দেবতী মনে চিন্তা করছেন, কিন্তু ভগবান অন্তর্যামী, সে জানতি অন্তরের কথা। তেমন দেবতী পচার ন পচারে মধ্যে ভগবান কৌশল সাধুর দুইটি লক্ষণ বর্ণনা করছেন, অন্য লক্ষণ বি রয়েছে, আমি সংক্ষেপে কৌছে যে দুইটি মুখ্য লক্ষণ কৌশল গোটে গৌণ লক্ষণ এবং গোটে মুখ্য লক্ষণ। যে সাধু হচ্ছেন সে যে তিতিক্ষব কারুণিক সুহৃদম সর্বদেহিনা অজাত শত্রুর শান্তা সাধব সাধু ভূষণ, এ হচ্ছে সাধুর ভূষণ। কে না কে তিতিক্ষব, যে সবকিছি সহিব সহি নব। ভগবত গীতার মধ্যে ভগবান সুকথা কৌশল মাত্রাস্ম শাস্ত্র কন্দেহ শীতোষ্ণ সুখ দুঃখদা আগমা পায়ন নিত্যা স্থান তিতিক্ষ সমাগত। এ আমার শরীর এভাবে সৃষ্টি হয়েছি যে এই শরীর এই শীত দিন আসিগলা, এটা থান্ডা জল আমাকে কষ্ট লাগিব, গরম জল আমাকে আনন্দ লাগিব, পুনি সেই শরীরে খরা দিন আসিগলে এই থান্ডা জল আমাকে আনন্দ প্রদান করিব, গরম জল আমাকে দুঃখ দেব। তেমন আগম পায়ন ইয়ে আসিব যিব এসব ক্ষণস্থায়ী। তেমন ভগবান কোথায় দান প্রতিচ্ছে সে ভারত তাকে সহি নিয়ে। তেমন সাধুর এই লক্ষণ কপিলদেব কৌশল তিতিক্ষব সাধুর প্রথম লক্ষণ হচ্ছে সে সহি নব তিতিক্ষব। আজি ভৌতিক জগতরে কেতে প্রকার দ্রোহ হচ্ছে, কিন্তু যে সাধু সে সব সহি নিয়ে পারিব তিতিক্ষব। কিন্তু জনে খালি সহি নেইকি রহিগলে হবনি, জনে দ্রোহ কলে মধ্যে তাঙ্কর প্রতি কৃপা করিবাক পড়িব। তিতিক্ষব কারুণিক, জনে আমার প্রতি দ্রোহ করুছি আমি তাকে ত্যাগ ছাড়ি দেবা না, না সে কেমিতি তার প্রতি করুণা হব, সে কেমিতি উদ্ধার পাইব। সাধুর ইয়ে লক্ষণ, জনে তাঙ্কর প্রতি বিরোধ কলে মধ্যে বিরোধ আচরণ কলে মধ্যে সে তাঙ্কর মঙ্গল কামনা করতে, যেমনি হরিদাস ঠাকুর তাঙ্কর প্রতি 22টি বাজারে তাকে চাবু প্রহার করা যাওয়া, তাঙ্কর দোষ কোণ সে ভগবান নাম নেউলে, কোণ নাম নেউলে হরে কৃষ্ণা 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 হরে হরে, হরে রাম হরে রাম 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 হরে, ভগবান নাম সমাটে অপরাধ। তেমন তাকে 22টি বাজারে প্রহার করা যাইছিল, কিন্তু হরিদাস ঠাকুর ভগবান প্রার্থনা করছিল যে এমন কোণ করছেন এমন জানি না, ক্ষমা করতে। তেমনি হচ্ছে সাধুর লক্ষণ তিতিক্ষব কারুণিক সুহৃদম সর্বদেহিনা, সে সমস্ত প্রতি সুহৃদ, সে সমস্ত বন্ধু, আমার তথাগত বন্ধু, যেমানে আমার দুঃখরে সেমানে আমাকে ত্যাগ করিবে, কিন্তু ভগবান আমার এভাবে বন্ধু যে কি আমার দুঃখর বন্ধু এবং সুখর বন্ধু, দুঃখের মধ্যে সে সাহায্য করিবে। আমি যদি বিপদে পড়িছে ভগবান ডাকিলে সে আমাকে রক্ষা করিবে, সে হচ্ছে সুহৃদম সাধু মধ্যে সেইভাবে ভাবে সুহৃদ, সমস্ত মঙ্গল কামনা করতে। সর্বে ভবন্তু সুখিন সর্বে সন্তু নিরাময়া সর্বে ভদ্রাণি পশ্চন্তু মা কশ্চিৎ দুঃখ ভাগ হয়ে। আমি প্রথম সময়ে প্রহ্লাদ মহারাজ স্তুতিরে একথা পাইবা, সে সমস্ত কেমিতি তাঙ্কর উপকার হব, সমস্তে কেমিতি উদ্ধার পাইবে, সেপাই সে চিন্তা করতে। সুহৃদম সর্বদেহিনা অজাত শত্রুর ସାଧୁରେ ଆଉ କଣ ଲକ୍ଷଣ ନା ସେ ହଉଛନ୍ତି ଅଜାତ ଶତ୍ରବ, ତାଙ୍କର କେହି ଶତ୍ରୁ ଜାତ ହେଇନାହାନ୍ତି। ଯେମିତି ଯୁଧିଷ୍ଠିର ମହାରାଜ, ତାଙ୍କର ଯଦିଓ କୌରବମାନେ ତାଙ୍କୁ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରୁଥିଲେ, ବହୁତ ପ୍ରକାର ଷଡ଼ଯନ୍ତ୍ର କରିଛନ୍ତି, କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରୁନଥିଲେ, ସେଥିପାଇଁ ତାଙ୍କର ନାମ ହେଉଛି ଅଜାତ ଶତ୍ରୁ। ତେଣୁ ସାଧୁ ଯିଏ ସେ ହେଉଛନ୍ତି ଅଜାତ ଶତ୍ରବ। ଏବଂ ସାଧୁର ଆଉ ଗୋଟେ ଲକ୍ଷଣ ହେଉଛି ସେ ଶାନ୍ତ, ସବୁ ପରିସ୍ଥିତିରେ ସେ ଶାନ୍ତ, ଅଶାନ୍ତ ସେ ନୁହନ୍ତି। ବିପଦରେ ଦୁଃଖେଶୁ ମନ ବିଘ୍ନ ମନା ସୁଖେଶୁ ବିଗତ ସ୍ପୃହ ଭୀତ ରାଗ ଭୟ କ୍ରୋଧ ସ୍ଥିତ ଦିଏ ମନୋଦେ। ଦୁଃଖ ଆସିଲେ ସେ ବିବ୍ରତ ହେବେ ନାହିଁ, ସୁଖ ଆସିଲେ ମଧ୍ୟ ସେ ହତସ୍ପୃହ ହେବେ ନାହିଁ, ଶାନ୍ତ ଅବସ୍ଥା ପ୍ରାପ୍ତ ହେଇଛନ୍ତି। ତାଙ୍କର କୌଣସି କାମନା ନାହିଁ, ସେଥିପାଇଁ ସେ ଶାନ୍ତ। ଆଉ କେହି ଶାନ୍ତ ଅବସ୍ଥା ପ୍ରାପ୍ତ ହେଇପାରିବେ ନାହିଁ। ଯେଉଁମାନେ କର୍ମୀମାନେ ବେଦରେ କର୍ମକାଣ୍ଡ ଧାରା ଅନୁସରଣ କରୁଛନ୍ତି ତାଙ୍କର ବୁଦ୍ଧି କାମନା ରହିଛି, ଯେଉଁମାନେ ଜ୍ଞାନୀ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ମୁକ୍ତି କାମନା ରହିଛି, ଯେଉଁମାନେ ଯୋଗୀ ଅଷ୍ଟାଙ୍ଗ ଯୋଗ ସିଦ୍ଧି କାମନା ରହିଛି, ତେଣୁ ତାଙ୍କର ମଧ୍ୟ କାମନା ରହିଛି। ତେଣୁ ସେମାନେ କେବେ ଶାନ୍ତ ହେଇପାରିବେ ନାହିଁ। ଭକ୍ତି ମୁକ୍ତି ସିଦ୍ଧି କାମୀ ସକାଳେ ଅଶାନ୍ତ, କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କର କୌଣସି କାମନା ନାହିଁ। ତାଙ୍କର ଏକମାତ୍ର କାମନା ଏଇ ନଙ୍ଗତଙ୍ଗ କିଙ୍କରଂ ପତିତଂ ମାମ ଦୁଷ୍ମେ ମାମ ବୋଲୋଉ କୃପୟା ତ ପାଦ ପଙ୍କଜ ସ୍ଥିତ ଦୁଇଶହ ଦୁଷ୍ମ ବିଚିନ୍ତୟ। କେବଳ ଭଗବାନଙ୍କର ଆରାଧନା କରିବା ଏତିକି ତାଙ୍କ କାମନା, ଅନ୍ୟ କୌଣସି କାମନା ନାହିଁ। ଭଗବାନଙ୍କର ସେବା କରିବା ଏହି ହେଉଛି କାମନା। ତେଣୁ କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ, ତେଣୁ ସାଧୁର ଲକ୍ଷଣ ଏସବୁ ରହିଛି। ଏ ସ୍ତର ପ୍ରାର୍ଥନା କେତେ ଉନ୍ନତ ସ୍ତର ଚିନ୍ତା କରନ୍ତୁ, କିନ୍ତୁ ତଥାପି ଇଏ ସାଧୁର ମୁଖ୍ୟ ଲକ୍ଷଣ ନୁହଁ, ଇଏ ସବୁ ଗୌଣ ଲକ୍ଷଣ। ମୁଖ୍ୟ ଲକ୍ଷଣ କଣ ନା, ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ମଦର୍ଥ କର୍ମାଣୀ ତକ୍ତ ସୁଜନ ବାନ୍ଧ। ଭଗବାନ ପାଇଁ ଯେ ସବୁକିଛି ତ୍ୟାଗ କରିଛି, ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ଦୃଢ଼ ଭକ୍ତି ଯେଉଁମାନେ କରୁଛନ୍ତି ଭଗବାନଙ୍କୁ, ଯେତେ ବିପଦ ଆସିଲେ ମଧ୍ୟ ସେ ଇତସ୍ତତ ହେଉନାହାନ୍ତି, ଭଗବାନଙ୍କ ସ୍ଥାନରେ ଯାଇଛନ୍ତି। ଏବଂ ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ମଦର୍ଥ ତ୍ୟକ୍ତ କର୍ମାଣୀ, ଭଗବାନ ପାଇଁ ସବୁକିଛି ତ୍ୟାଗ କରିଦେଇଛନ୍ତି। ଏମିତିକି ସ୍ୱଜନ ବାନ୍ଧବ, ନିଜର ସ୍ୱଜନ ନିଜର ବନ୍ଧୁବାନ୍ଧବ ମଧ୍ୟ ସେ ତ୍ୟାଗ କରିଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ, ଭଗବାନଙ୍କୁ ସେବା କରିବା ପାଇଁ। ତେଣୁ ଇଏ ହେଉଛି ଭକ୍ତର ମୁଖ୍ୟ ଲକ୍ଷଣ, ଇଏ ସାଧୁର ମୁଖ୍ୟ ଲକ୍ଷଣ। ତେଣୁ ସାଧୁ ଯିଏ କେମିତି ଜାଣିବା ସାଧୁ ନା, ପ୍ରସଙ୍ଗମ ଅଜରମ ସରି ସତାମ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ଉତ୍କର୍ଣ୍ଣ ରସାୟନ କଥା ତର୍ଜୋଷଣା ଆସୁ ଭଗବତ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ଟି। ସାଧୁଙ୍କ ପାଖକୁ ଗଲେ ଏଇ ଭଗବାନଙ୍କ କଥା ସେ କହିବେ, ସତାଂ ପ୍ରସଙ୍ଗାନ ଯେଉଁମାନେ ସତାଂ ଯେଉଁମାନେ ଭକ୍ତ ତାଙ୍କ ପ୍ରତି ଆସକ୍ତ ହେଲେ ତାଙ୍କର ଆସକ୍ତି ମାଧ୍ୟମରେ ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭଗବାନଙ୍କର ବୀର୍ଯ୍ୟବତୀ କଥା ପରିବେଷଣ ହୁଏ। ଏବଂ ଏଇ ଭଗବାନଙ୍କ କଥା ଯେତେବେଳେ ଜଣେ ଶ୍ରବଣ କଲେ କରନ୍ତି ସେତେବେଳେ କଣ ହୁଏ ନା, ଭଗବାନଙ୍କ ହୃତ୍କର୍ଣ୍ଣର ସାୟନ କଥା ହୃଦୟକୁ ଏବଂ କର୍ଣ୍ଣକୁ ଏ ଆନନ୍ଦ ପ୍ରଦାନ କରେ। ଏ ହେଉଛି ପ୍ରକୃତ ରସ ରସାୟନ, ହୃଦୟକୁ ଆନନ୍ଦ ପ୍ରଦାନ କରେ କିଭଳି ନା, ତାର ଅର୍ଥ ଯେତେବେଳେ ହୃଦୟଙ୍ଗମ କରିବେ ସେତେବେଳେ ସେ ଗର୍ଭବତ ହେଇଯିବେ, ହୃଦୟକୁ ଆନନ୍ଦ ପ୍ରଦାନ କରିବ। କର୍ଣ୍ଣକୁ କିଭଳି ଆନନ୍ଦ ପ୍ରଦାନ କରିବ ନା, ସ୍ୱର ସ୍ୱର ତାଳ ଲୟରେ ଭଗବାନଙ୍କ ଗୁଣ ଯେତେବେଳେ ଦାନ କରାଯାଉଛି ସେତେବେଳେ ସେ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି। ଖାଲି ଯେ ଆନନ୍ଦ ପ୍ରଦାନ କରୁଛି ତା ନୁହଁ, ତତ୍ ଜୋଷଣାର୍ଥ ଏଇ ଭଗବାନ କଥା ଶ୍ରବଣ କରିବା ପରେ ଫଳରେ କଣ ହଉଛି ନା, ଆସୁ ଖୁବ୍ ଶୀଘ୍ର ଅପବର୍ଗ ବର୍ତ୍ତମାନ ସେମାନେ ଅପବର୍ଗ ରାସ୍ତାରେ ଆଗେଇ ଯିବେ। ଏ ଭୌତିକ ଜଗତ ହେଉଛି ପବର୍ଗ, ଏଠି ପରିଶ୍ରମ ରହିଛି, କ୍ଷଣ ରହିଛି, ବ୍ୟର୍ଥତା ରହିଛି, ଭୟ ରହିଛି, ଏବଂ ଅନ୍ତିମ ପବର୍ଗ ହେଉଛି ମୃତ୍ୟୁ ରହିଛି। କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ସେମାନେ ବୈକୁଣ୍ଠ ରାସ୍ତାରେ ଯାଉଛନ୍ତି। ଆମେ କହିଥିଲେ ଗତକାଲି, ଆୟୁ ଭାରତୀ ବୈ ପୁରୁଷାମ ଉଦନ୍ୟସ୍ତଞ୍ଚ ଜନ୍ମସୁ ତତ୍ସତ୍ୟ ଉତ୍ତମ ଶୋକ ବାର୍ତ୍ତୟା। ସୂର୍ଯ୍ୟଙ୍କର ଉଦୟରେ ମସ୍ତରେ समस्त आयुष हरण हो जाए कि जो मैंने भगवान कथा श्रवण कर आयुष नष्ट गोटे क्षण मध्य भगवान कथा श्रवण कर आयुष नष्ट तेनाली आशु अपवर्क वर्तमानी खुब शीघ्र से अपवर्क रास्त चलिए आशु अपवर्क वर्तमानी एवं अपवर्क रास्त कौन अच्छी ना श्रद्धा रति भक्ति अनुप्रविश्य गोटे पर गोटे आसा अच्छी जो आगवान कथा श्रवण कर भगवान आराधना कर भगवान सेवा कर रति आसव प्रेम आसव अंतिम भक्ति आसव ये गोटे पर गोटे आसव केवल भगवान कथा पड़ो आम जो संक्षेप वर्णना कर आम एत आलोचना करना द्वितीय स्कंध में प्रथम स्कंध द्वितीय अध्याय सुतकोशी से कथा कहते नित्यम भागवत से भया आप प्रतिदिन भागवत श्रवण करेंगे ये सब से भाव से स्तर प्राप्त हे सब अनर्थ अनर्थ उपशम साक्षात सब अनर्थ दूर हो तेनाली भक्ति प्राप्त हे नष्ट प्रायसु अवधेशु नित्यं भागवत सेवया भगवती उत्तम श्लोके भक्तिर भवति नैष्ठिकी अपन माने जो भाव भागवत शब्द ने अध्ययन कर श्रवण कर प्रतिदिन आम विभिन्न खाद्य ग्रहण करते शरीर आवश्यकता पूरण करते भाव आत्मार आहार प्रतिदिन यदि भागवत सेवा करवा भक्त भागवत ग्रंथ भागवत तेज भगवान को भक्ति आसव भक्ति उत्पादन पुंस भगवान प्रति भक्ति आसव तुम्हें भाव में पचीस रु तेतीस अध्याय विभिन्न ज्ञान उपदेश कपिलदेव जो ये सांख्य योग विषय वर्णना कर छबीस अध्याय वर्णना करमी विभिन्न तत्वर उत्पत्ति होती सृष्टि कमी होती जगत कि सृष्टि होती आम तो सृष्टि विषय किसी कथा कहचे तेनाली भाव में सतीश अध्याय केमी जन मुख्य लाभ कर वर्णना कर अठाईस अध्याय अष्टांग जोगर विधि वर्णना कर अठाईस अध्याय गोटे श्लोक अच्छा आम प्रभुपाद महाराज कहते यही श्लोक रु विभिन्न जो रही विभिन्न जो संप्रदाय रही जो विभिन्न तत्व रही कौटा अद्वैत अद्वैतवाद द्वैतवाद द्वैताद्वैतवाद शुद्धाद्वैतवाद ये सब श्लोक रु आस गुरुत्वपूर्ण श्लोक तेनाली अध्याय भगवान भक्तिर मर्म एवं कारण महिमा वर्णना कर शुद्ध भक्ति विषय वर्णना कर शुद्ध भक्ति मद्गुण स्थिति मात्रेण मयि सर्वा गुहासहे मनोगतिर विच्छिन्न यथा गंगाबसुमुध ये लक्षण भक्ति योग से निर्गुण से उदाहरण अहेतुक अभ्यवता जहाँ भक्ति पुरुषोत्तमी भगवान प्रति जो अहेतुक भाव में कौन सी हेतु कौन सी कारण न था जो भगवान प्रति भक्ति करगुण भक्ति श्रेष्ठ भक्ति अन्याभिलाष शून्यम ज्ञान कर्मादि अनावृतम आनुकूलन कृष्णानुशीलनम भक्ति उत्तम भगवान वर्णना मनुष्य सृष्टि मातृगर्भ स्थान कर्मणां देवनेत्रेण जंतु देह उपपत्ते स्त्रिया प्रविष्ट उदरम वंश रेत गणाश्रय आम जो जन्म पाचे ये हूँ कि भाव ना पूर्व जन्म कर्म फल अनुसार आम ये जन्म प्राप्त होचे दैव नेत्रेण देवता मैंने सब देखुं आम कि कर्म करचे तेनाली कर्म फल अनुसार देवता मान प्रदान कर अष्टादश द्वारा मतलब वर्णना कर भगवद गीता अधिष्ठान तथा कर्ता कर्ण विधम विविधा चेष्टा दैव चैवात्र पंचम ତେଣୁ ଏ ପାଞ୍ଚଟି କାରଣ ରହିଛି, ସବୁ କାର୍ଯ୍ୟ ଯୋଉ କରୁଛେ ତାର ଫଳ ଯୋଉ ପ୍ରାପ୍ତ ହଉଛେ, ଏ ପାଞ୍ଚଟି କାରଣ ରହିଛି। ତା ଦେହରେ ଗୋଟିଏ କାରଣ ହଉଛି ଦୈବ ଦେବତାମାନଙ୍କ ଦ୍ଵାରା ଏସବୁ ନିର୍ଦ୍ଧାରିତ ହଉଛି। କାରଣ ଆମେ ଯୋଉ କର୍ମ କରୁଛେ, ଥରେ ଯୁଧିଷ୍ଠିର ମହାରାଜ ଏବଂ ଦୁର୍ଯ୍ୟୋଧନ ମହାଭାରତରେ ବର୍ଣ୍ଣନା କରାଯାଉଛି ଯେ ଗୁରୁ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରିବା ପାଇଁ ଚାହୁଁଛନ୍ତି ଯେ କିଏ କୋଉ ସ୍ତରରେ ଅଛନ୍ତି। ତାଙ୍କୁ ଗୋଟେ ପକ୍ଷୀ ପ୍ରଦାନ କରୁଛନ୍ତି, କହୁଛନ୍ତି ଏ ପକ୍ଷୀଟାକୁ ନେଇ ଏମିତି ସ୍ଥାନରେ ତମେ ମାରିବ ଯେ କେହି ଦେଖିପାରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ ଗଲେ ସାଙ୍ଗେ ସାଙ୍ଗେ ମାରିକି ପଳାଇ ଆସିଲେ, କଣ କେମିତି କେହି ଦେଖିପାରିବେ ନା, କେମିତି ଦେଖିବେ, ମୁଁ ଗୋଟେ ଅନ୍ଧାର ଘର ଦେଲେ ବସି ମାରିଦେଲି, ଆଉ କିଏ ଦେଖିବ। କିନ୍ତୁ ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ବହୁତ ସମୟ ପର୍ଯ୍ୟନ୍ତ ଫେରିଲେ ଯୁଧିଷ୍ଠିର ମହାରାଜ କହୁଛନ୍ତି କୋଉଠି ଦେଖୁନି, ଏକାନ୍ତ ସ୍ଥାନ ଦେଖୁନି, ସବୁଠି ଭଗବାନ ଅଛନ୍ତି, କୋଉଠି ଦିନ ରହୁଛି, କୋଉଠି ରାତି ରହୁଛି, ଏମାନେ ମଧ୍ୟ ସାକ୍ଷୀ। ଭାଗବତର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ 14 ଜଣ ସାକ୍ଷୀ ଅଛନ୍ତି, ଆମେ ଯୋଉ କାର୍ଯ୍ୟ କରୁଛେ ତାର 14 ଜଣ ସାକ୍ଷୀ ରହିଛନ୍ତି। ତେଣୁ ଭଗବାନ କହୁଛନ୍ତି କର୍ମଣ ଦେବନେ ପ୍ରେରଣ ଜନ୍ତ ଦେହ ପ୍ରତ୍ୟେ, ଆମେ ଯୋଉ ଜନ୍ମ ପାଉଛେ ଆମର ପୂର୍ବ କର୍ମ ଫଳ ଅନୁସାରେ ସେଟା ନିର୍ଦ୍ଧାରିତ ହେଉଛି। ସେଇଭଳି ଭାବରେ ଜଣେ ପୁରୁଷଙ୍କର ବୀର୍ଯ୍ୟକୁ ଆଧାର କରି ମାଙ୍କର ଗର୍ଭରେ ସେ ଆଶ୍ରୟ ନେଉଛନ୍ତି। କାରଣ ଗୁଣ ସଂଘର୍ଷ ସଦସ୍ୟ ଧ୍ୱନି ଜନ୍ମସୁ ଭଗବତ ଗୀତାରେ ମଧ୍ୟ ଭଗବାନ ସେଟା କହୁଛନ୍ତି ଯେ ପୁରୁଷ ପ୍ରକୃତି ସ୍ତୁଣି ଭୂମିତେ ପ୍ରକୃତି ଜାଣ ଗୁଣାନ୍ କାରଣ ଗୁଣ ସଂଘର୍ଷ ସଦସ୍ୟ ଧ୍ୱନି ଜନ୍ମସୁ। ଆମେ କାହିଁକି ଜଣେ ଦେବତା ଜନ୍ମ ପାଉଛେ, ଜଣେ ପଶୁ ଜନ୍ମ ପାଉଛେ, କାରଣ କଣ ନା, ସେ ଯୋଉ ଭାବରେ ଗୁଣ ଅନୁସାରେ କାର୍ଯ୍ୟ କରିବ। ଉଦ୍ଧାନ୍ତି ରାଜସା ଜଗନ୍ୟ ଗୁଣ ବୁଦ୍ଧିତା ଅଧୋଗଛନ୍ତି କାମସା, ଯେଉଁଭଳି ଭାବରେ ଯୋଉ ଗୁଣର ଅନୁସାରେ କାର୍ଯ୍ୟ କରିବ ସେ ସେଇଭଳି ଭାବରେ ପରଜନ୍ମ ତା ନିର୍ଦ୍ଧାରିତ ହବ। ଯେଞ୍ଜନ ବାବି ସ୍ମରଣ ଭାବମ ତଜନ୍ତି କଳିବରମ ତମ ତମ କିଛି କୌନ୍ତେୟ ସଦାଭାବ ଭାବିତ, ମୃତ୍ୟୁ ସମୟରେ ଏ ନିର୍ଦ୍ଧାରଣ ହେଉଛି କାନ୍ତି ଜନ୍ମ ପାଇବା ପରଜନ୍ମ କି। ତେଣୁ କପିଳଦେବ କହୁଛନ୍ତି ଯେତେବେଳେ ଜୀବ ମାଙ୍କର ଗର୍ଭରେ ଆଶ୍ରୟ ନେଉଛନ୍ତି ତାଙ୍କର କଣ ହଉଛି, ଗତି କଣ ହଉଛି, କିଭଳି ସେ ବୁଦ୍ଧିଲାଭ କରୁଛନ୍ତି। ଆଧୁନିକ ଯୋଉ ଡାକ୍ତର ଯୋଉ ଚିକିତ୍ସା ବିଜ୍ଞାନ ରହିଛି, ମେଡିସିନ ରହିଛି, ମେଡିକାଲ ସାଇନ୍ସ, ସେ ବି ଠିକ ଭାବରେ ବୁଝିପାରୁନାହାନ୍ତି କିଭଳି ଜନ୍ମ ହଉଛି। ସେମାନେ ଜାଣିଛନ୍ତି ଗୋଟିଏ କଥା, କେମିତି ଆବର୍ଷଣ କରିପାରିବେ, କିନ୍ତୁ କେମିତି ସୃଷ୍ଟି ହଉଛି ସେଇଟା ସେ କହିପାରିବେ ନାହିଁ। କବଡ଼ି ଦେବ ସେଟା ବର୍ଣ୍ଣନା କରୁଛନ୍ତି କିଭଳି ସୃଷ୍ଟି ହେଉଛି ନା, ପଞ୍ଚରାତ୍ରରେ ଜଣେ ବୁଦ୍ଭୁଦ ଆକାରରେ ସେ ପ୍ରାପ୍ତ ହେଉଛି, ବୁଦ୍ଭୁଦ ଆକାର ଜଣେ ଜଳରେ ବୁଦ୍ଭୁଦ ହେଉଛି, 10 ଦିନରେ ବରକୋଡ଼ି ଆକାର ହେଉଛି, 1 ମାସରେ ତାର ମସ୍ତକ ଆସୁଛି, 2 ମାସରେ ହସ୍ତ ପଦାଦି ତିଆରି ହେଉଛି, ଏବଂ 3 ମାସରେ ନଖ ଲୋମ ଆଦି ସୃଷ୍ଟି ହେଉଛି, ଏବଂ ଲିଙ୍ଗ ମଧ୍ୟ ସୃଷ୍ଟି ହେଉଛି 3 ମାସରେ ସୃଷ୍ଟି ହେଉଛି। ତା ପୂର୍ବରୁ ଜଣେ ଜାଣିପାରିବ ନାହିଁ ତାଙ୍କର ଲିଙ୍ଗ କଣ, ପୁରୁଷର ପୁଅ ନା ଝିଅ। 4 ମାସରେ 7ଟି ଧାତୁ ଆମର ଶରୀରରେ ରହିଛି, ସେ 7ଟି ଧାତୁ ତିଆରି ହେଉଛି। 5 ମାସରେ କ୍ଷୁଧା ତୃଷା ଆସୁଛି, ଯେତେବେଳେ ସେ ଖାଦ୍ୟ ଗ୍ରହଣ କରୁଛି କ୍ଷୁଧା ଆସୁଛି ତୃଷା ଆସୁଛି, ମାଙ୍କର ନାଭିରୁ ସେ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। 6ଷ୍ଠ ମାସରେ ସବୁ ସେ ଗର୍ଭ ଭିତରେ ସେ ଭ୍ରମଣ କରୁଛନ୍ତି, ଏବଂ 7ମ ମାସରେ ତାଙ୍କର ଜ୍ଞାନ ଉଦୟ ହେଉଛି। ତେଣୁ ସେହି ସମୟରେ ଯେଉଁମାନେ ଭାଗ୍ୟବାନ ଥିବ ସେ ପୂର୍ବଜନ୍ମ କଥା ମନେ ପକାନ୍ତି, ପୂର୍ବଜନ୍ମରେ ଏଇଭଳି ଭାବରେ କର୍ମ କରିଥିଲି, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ, ସେଥିପାଇଁ ସେ ପ୍ରାର୍ଥନା କରେ, ଜୀବନ ପ୍ରାର୍ଥନା ଭଗବାନ କହୁଛନ୍ତି କିଭଳି ଭାବେ ପ୍ରାର୍ଥନା କରେ। ହେ ନାଥ ନାରାୟଣ ହରି, ଜୟ ଗୋପାଳ କୃଷ୍ଣ ମୁରାରୀ,
ଜୟ ଗୋପାଳ କୃଷ୍ଣ ମୁରାରୀ,
ହେ ନାଥ ନାରାୟଣ ହରି, ବାସୁଦେବା ଭଳି ଯିବାର ପ୍ରାର୍ଥନା ବର୍ଣ୍ଣନା କରାଯାଇଛି। ଏଇ ପ୍ରାର୍ଥନା କରିନାହାନ୍ତି, କିନ୍ତୁ ଆମେ ଗୋଟେ ପ୍ରାର୍ଥନା କଲେ। ଯାହା ହଉ, ଭଗବାନ ଯିବାର ପ୍ରାର୍ଥନା ଶୁଣି ଏ ସାତ ମାସ ଯୋଉ କଷ୍ଟ ପାଏ ମାତୃଗର୍ଭରେ, ଜଣେ ଚିନ୍ତା କରିପାରିବ ନାହିଁ, ଜଣେ ଜୀବନ ଧାରଣ କରିପାରିବ ନାହିଁ, କିନ୍ତୁ ଭଗବାନ କୃପାରୁ ସେ ଜୀବନ ଧାରଣ କରୁଛି। ତେଣୁ ଭଗବାନ ତାକୁ ସେଭଳି ଭାବରେ ବାୟୁ ପ୍ରେରଣ କରନ୍ତି, ଯୋଉ ବାୟୁରେ ସେ ପୁଣି ଭୂମିଷ୍ଠ ଭୂମିକୁ ଆସେ। କିନ୍ତୁ ଭୂମିକୁ ଆସିଗଲେ ପୁଣି ଭୁଲିଯାଏ, ସବୁକିଛି ଭୁଲିଯାଏ, ମାୟାର ବନ୍ଧନରେ ବାନ୍ଧି ହେଇକି ରହିଯାଏ। ସେଥିପାଇଁ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ ଆସିବା ପାଇଁ, ଜନ୍ମ ଗ୍ରହଣ କରିବା ପାଇଁ। ମାଙ୍କ ପାଖରେ ବହୁତ ବର୍ଷ କାଳ ରହିଲେ, ତେଣୁ ବ୍ୟାସଦେବ କହିଲେ, ତମେ ଜନ୍ମ ହୁଅ, ମାଙ୍କୁ କାହିଁକି କଷ୍ଟ ଦଉଛ? ନା ନା, ମୁଁ ଗଲେ ମାନେ ଭୂମିକୁ ଗଲା ମାନେ ପୁଣି ମାୟାର ଅଧୀନରେ ପଡ଼ିଯିବି। ବ୍ୟାସଦେବ କହୁଛନ୍ତି, ମୁଁ ତମକୁ ପ୍ରତିଶ୍ରୁତି ଦଉଛି, ତମ ମାୟାର ବନ୍ଧନରେ ବାନ୍ଧିଲେ ବାନ୍ଧି ହବନି। ସୁଖଦେବ କହୁଛନ୍ତି, ତମେ ତ ନିଜେ ମାୟାର ବନ୍ଧନରେ ରହିଛ, ଆଉ ତମେ କଣ ପ୍ରତିଶ୍ରୁତି ଦବ? ତେଣୁ ବ୍ୟାସଦେବ ପୁଣି ଯାଇଛନ୍ତି ଦ୍ୱାରଟା, ଭଗବାନଙ୍କୁ ଅନୁରୋଧ କରିକି ଆଣିଛନ୍ତି। ଭଗବାନ କହିଛନ୍ତି, ପ୍ରତିଶ୍ରୁତି ଦେଇଛନ୍ତି, ତମ ମାୟାର ବନ୍ଧନରେ ପଡ଼ିବ ନାହିଁ। ତେଣୁ ସେ ଜନ୍ମ ଗ୍ରହଣ କରି ଚାଲିଯାଇଛନ୍ତି ପ୍ରବଜ୍ଞା କରିବା ପାଇଁ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ କଥା କହିବା ପାଇଁ ଆରମ୍ଭ କରିଛନ୍ତି, ସେତେବେଳେ ତାଙ୍କର ସ୍ମରଣ କରୁଛନ୍ତି, ଜନ୍ମ ପ୍ରବଜନ୍ତ ମନୁପେତ ମପେତ କୃତ୍ୟମ ଦୈବାୟନ ବିନତାତର ଆଦୁ ଭାବ ପୁତ୍ରେକ୍ତନମୟତୟାତରବେଦୁଂ ତଂ ସର୍ବଭୂତ ହୃଦୟଂ ବୋଲି ମାମ ତସ୍ମି। ଜନ୍ମ ଚାଲିଗଲେ ସେ ପ୍ରବଜ୍ଞା କରିବା ପାଇଁ, ତାଙ୍କ ପଛରେ ତାଙ୍କର ପିତା ବ୍ୟାସଦେବ ଧାଉଁଛନ୍ତି, ହେ ପୁତ୍ର ପୁତ୍ର ବୋଲି ଡାକିଛନ୍ତି, କାରଣ ତାଙ୍କ ନାମକରଣ ହେଇନି, କିନ୍ତୁ ସେ ଶୁଣିନାହାନ୍ତି, ଚାଲିଯାଇଛନ୍ତି। ବ୍ରହ୍ମ ଆରାଧନା କରୁଛନ୍ତି, ବ୍ରହ୍ମ ଚିନ୍ତନ କରୁଛନ୍ତି। ତେଣୁ ଆମେ ଏସବୁ ବିସ୍ତାର ଭାବେ ବର୍ଣ୍ଣନା କରିପାରୁନେ, ଯାହା ଆମେ କିଛି କିଛି ଯେତେବେଳେ ମାନେ ପଡ଼ୁଛୁ କହିବା। ତେଣୁ ଏହିଭଳି ଭାବରେ ଯେତେବେଳେ ଜୀବ ପ୍ରାର୍ଥନା କରୁଛି, ଯେତେବେଳେ ସେ ପୁଣି ଭୂମିଷ୍ଠ ହେଇଯାଉଛି, ସେତେବେଳେ ସେ ସବୁକିଛି ଭୁଲି ଯାଉଛି, ପୁଣି ମାୟା ବନ୍ଧନରେ ପଡ଼ି ସେ ସବୁ ଭୁଲି ଯାଉଛି। ଭକ୍ତିମନ ଠାକୁର ଗୋଟେ ସୁନ୍ଦର କବିତା ରଚନା କରିଛନ୍ତି, କେମିତି ଶୈଶବରେ ଏଇ ବାଲ୍ୟ ଫଳରେ ସବୁ ସମୟ ବିତି ଯାଉଛି, ଯୌବନ ଅବସ୍ଥାରେ ସ୍ତ୍ରୀ ସଙ୍ଗରେ ସମୟ ବିତି ଯାଉଛି, ବାର୍ଦ୍ଧକ ଅବସ୍ଥାରେ ଯାଇକି ବାଡ଼ିଧରି ବୁଲୁଛନ୍ତି, ତା ଭିତରେ ମଣିଭୟ କରୁଛନ୍ତି, ଗପସପ କରୁଛନ୍ତି, ସମୟ କଟିଯାଉଛି, ଏଇଭଳି ଭାବରେ ଜୀବନ ଚାଲିଯାଉଛି। ଭାଗବତ ଏକାଦଶ କୋଡ଼ିଏ ଅଧ୍ୟାୟରେ ଭଗବାନ ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି, ଯେତେବେଳେ ହେବ ସେଥିପାଇଁ ଆଲୋଚନା କରିବା, ସେଇ ସମୟରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ। ତେଣୁ ଏଇଭଳି ଭାବରେ ମାନବ ଜନ୍ମ କେତେ ଉନ୍ନତ ଜନ୍ମ, ଏଇ ବିଷୟରେ କପିଳଦେବ ତାଙ୍କର ମା ଦେବୀ କହୁଛନ୍ତି 31 ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ ଭକ୍ତି ଜଗର ଉତ୍କର୍ଷ ବିଷୟରେ 32 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଏହିସବୁ ଜ୍ଞାନ ପ୍ରାପ୍ତ ହେଇସାରିଲା ପରେ ମା ଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଦୁଇଟି ଶ୍ଳୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ତୁତି। ସେ କହୁଛନ୍ତି, ଜନ୍ନାମ ଧୈର୍ଯ୍ୟ ଶ୍ରବଣାନ୍ କୀର୍ତ୍ତନାତ୍ ଯସ୍ମରଣାଭ୍ୟ ପ୍ରଭୁନାଦ କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନଃସ୍ତେ ଭଗବନ୍ ଦର୍ଶନା। ଭଗବାନଙ୍କ ନାମର କେତେ ମହିମା, ଭଗବାନଙ୍କୁ ଭଗବାନଙ୍କ ନାମର ମହିମା ଅଧିକା। ଆପଣମାନେ ଜାଣିଥିବେ, ହନୁମାନ ଭଗବାନ ରାମଙ୍କର ନାମ ନେଇ ସେ ସାତ ସମୁଦ୍ର ପାର ହେଇଗଲେ, କିନ୍ତୁ ଭଗବାନ ରାମଚନ୍ଦ୍ର ସ୍ୱୟଂ ଭଗବାନ ସିଏ ସେତୁ ବନ୍ଧନ କଲେ, ସେତୁ ସେତୁରେ ଭଗବାନ ଗଲେ। ତେଣୁ ଭଗବାନ ପ୍ରତିଆ ଭଗବାନଙ୍କ ନାମ ହନ୍ତ କରୁଣା, ଶିବ ଗୋସ୍ୱାମୀ ତାଙ୍କର ଯୋଉ ନାମସ୍କାର ବର୍ଣ୍ଣନା କରିଛନ୍ତି, ଭଗବାନ ଠାରୁ ଭଗବାନ ନାମ ଅଧିକ କରୁଣାମୟ। ତେଣୁ ସେଟାକୁ ଉପଲବ୍ଧି କରୁଛନ୍ତି ମାତା ଦେବୀ, ସେ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ତେଣୁ ସେ ଭଗବାନ ସ୍ତୁତି କରୁଛନ୍ତି। ଯେନ୍ ନାମ ଧ୍ୟେୟ, ଯାହାଙ୍କ ନାମ କେବଳ ଧ୍ୟାନ କରିବା ମାତ୍ରକେ ବା ଶ୍ରବଣ କରିବା ମାତ୍ରକେ ବା କୀର୍ତ୍ତନ କରିବା ମାତ୍ରକେ ବା ଯାହାଙ୍କୁ ପ୍ରଣାମ କରିବା ମାତ୍ରକେ ବା ଯାହାଙ୍କୁ ସ୍ମରଣ କରିବା ମାତ୍ରେ କ୍ୱଚିତ୍ ସ୍ମରଣ ଯଦି କ୍ୱଚିତ୍ ସବୁବେଳେ ନ କଲେ ମଧ୍ୟ କ୍ୱଚିତ୍ କେତେବେଳେ ଭଗବାନଙ୍କର ନାମ ନେଲେ ବା ଏସବୁ କଲେ ଭଗବାନଙ୍କର ସେବା କଲେ, ତାହେଲେ ସ୍ୱାଦ ବି ସଦ୍ୟ ଶ୍ରବଣାୟ କଳ୍ପତେ। ସ୍ୱାଦ କହିଲେ ଯେଉଁମାନେ କୁକୁର ବୁଦ୍ଧି ଚଣ୍ଡା ବର୍ଣ୍ଣାଶ୍ରମ ଧରଣୀ ସେମାନେ ଆସୁନାହାନ୍ତି, ବହୁତ ନିଜ ପାପୀ ସ୍ତରରେ ଅଛନ୍ତି, ପାପ ସ୍ତରରେ ଅଛନ୍ତି, ସେମାନେ ମଧ୍ୟ ସ୍ୱାଦ ବି ସଦ୍ୟ ଶ୍ରବଣାୟ କଳ୍ପତେ, ସେମାନେ ମଧ୍ୟ ଗୋଟେ ଉନ୍ନତ ସ୍ଥିତି ପ୍ରାପ୍ତ ହେଉଛନ୍ତି, ଯଜ୍ଞ କରିବା ପାଇଁ ଜାତିକ ବ୍ରାହ୍ମଣ ସ୍ତରକୁ ପ୍ରାପ୍ତ ହେଉଛନ୍ତି ସେମାନେ ଶ୍ରବଣାୟ କଳ୍ପତେ। कुदा पुनस्ते भगवान दर्शनार्थ माँ द्रौपदी भगवान दर्शन करसंदी तांक कथा कौन कहिबा जीवन भगवान दर्शन करसंदी तांक कथा कौन कहिबा केवल तांकर नाम स्मरण रे इबि भाबरे जने उन्नति स्थिति प्राप्त होसंदी ए भक्तिर सामर्थ्य सुंदर वर्णना करा जायछि भक्तिर लक्षण रे वर्णना करा जायछि प्रेसाग्नि सुभदा मुख्य लब्धा किसु भक्तिर लक्षण रहैछि जने क्लेश काहि पाउछि ना पाप पाप बीज एवं अविद्या ए तीनोटि कारण जने क्लेश प्राप्त होछि एवं भक्ति सबको नष्ट कर दौछि पाप पुण्य दिभाग व्यक्त करा जायछि गोटे प्रारब्ध एवं अप्रारब्ध तेणु आमर रूप गोस्वामी उदाहरण दियंती ए शोकटी प्रारब्ध नष्ट कर दौछि प्रारब्ध रे से जो कहिले कर्मणा देव नेत्रेण से आज कौन है चंडाल पर जहाँ चलती किंतु यदि से भगवान को नाम नेला तब से जागी को ब्राह्मण स्तर को प्राप्त हो पड़ेगा नाम और महिमा वर्णना करा जाए माँ देवोदी वर्णना कर सकती तेणु परस्वर से कहते भगवान स्तुति करी ये अहो वदसो वदतो बलियान जग जिभाग्रे वर्तते नाम तुभ्यं ते पुस्तकस्ते जुहु सत्म राज्या ब्रह्मान सुन्नाम ग्रहणी देति ये श्लोक अति महत्वपूर्ण श्लोक विश्वनाथ चक्रवर्ती अपने भाष्य में कहते अहो वद अहो शब्द व्यवहार करते माँ देवोदी अति आश्चर्य अति आश्चर्य अति आश्चर्य रही आम युधिष्ठ महाराज कहते कि आश्चर्य सब आश्चर्य कौन ना अहनी अहनी भूतानी गच्छन्ति जमालयम् शेष स्थावर इच्छन्ति किम आश्चर्य मत परम सबदिन प्रतिदिन जीवन मृत्युवरण करुची किंतु जे जीवित अच्छी से चिंता करूनी मृत्यु प्राप्त हम से पूरा भाव में बोलू तेणु आकाश पड़ी आश्चर्य जिन कौन अच्छी तेणु ये भाग जो मैंने अति आश्चर्य अति आश्चर्य कहीं ना जब जीवाग्रे जहाँ नाम सोप चोपी सोप चोकर चंडाल कथा कहुची माँ देवती कहते अहत सोप चुत कर सोप चकिले से चंडाल के किंतु से ष्ट हो जा जीवाग्रे जहाँ जीवार अग्रे न तो संपूर्ण जीवया पूर्ण जीवार नुह केवल अग्रे जीवार भगवान का नाम नौ पुणी से किभ नौ बर्तते कि समय रोच भगवान का नाम न तो मृत सब रोनी एवं पुणी कौन ना नाम एक नव गोटे नाम नौ भगवान न तो नामानी इत्यर्थ बहु नाम रोनी तेणु जो मैंने संपूर्ण जीवायां संपूर्ण उच्चारितानी बहुनी नामानी तु जो मैंने पूर्ण भाव रे पूर्ण जीवार भगवान पर अनेक नाम उच्चारण कर पता कौन कहिबा हरे कृष्णा हरे कृष्णा 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 हरे 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 राम 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 भाव रे तृतीय स्कंद तेतीस अध्याय समाप्त हेले संक्षेप रे समाप्त हेले सरिवनी गोटे गोटे श्लोक आम कह बुझे प्रथम स्थान सप्तम अध्याय श्लोक रही आत्मा रामस्त मुनयो निर्गंथ अपि रूपणे कुर्वन् कि अहितकिं भक्तिम् इदं भूतगणः हरि ए श्लोकटि जो प्रथम स्थानरे कहुछन्ति सेठि सौनकार कृषि पचारुछन्ति जे ये तो सुखदेव गोस्वामी जे निवृत्त निरत थिले से तो आत्माराम थिले से कौन पाई भगवत भागवत अध्ययन कले 18,000 श्लोक अध्ययन कले आश्चर्य होती सह गोदान मात्र केवल गाई दुनिया पे जितनी समय से समय से रहा सह गोदान मात्र गृहेशु गृहमे दिना अवक्षित महाभागा तीर्थ कुर्बन तदाश्रम से आश्रम तांकर गृह को तीर्थ परिणत करने पे महादेव वायु भगवान सुखदेव महान आत्मा सुखदेव से करी पुष्ट रहती एवरी मुनि से गोटे स्थान में बहुत समय रहती नहीं मात्र मैक्सिमम अध घंटा यहाँ पर नवाज से पुणी किभि भागवत कथा श्रवण कले भागवत कथा अध्ययन कले सात दिन धरी केमी कहे परिकीर महाराज ज्ञान देने सात दिन धरी दीर्घ सात दिन धरी अध घंटे अधिकार रही से कमी सात दिन धरी रही भाई भागवत ग्रंथ अध्ययन करने के कले तेणु ये श्लोक उत्तर से गोस्वामी कहते ଏ ଭଗବାନ ଉପରେ ସେଭଳି ଆକର୍ଷଣ ରହିଛି। ଆତ୍ମରାମ ନିର୍ଦ୍ଦନ୍ଦ୍ରମେ କୁର୍ବନ୍ତି ଭକ୍ତି ମିତମ ଭୂତ ଗୁଣ ହରି ଏ ଶ୍ଳୋକଟିରେ କହିବାର ଉଦ୍ଦେଶ୍ୟ 61 ଅର୍ଥ ଅଛି। ଏଇ ଶ୍ଳୋକକୁ ଯଦି ଆଲୋଚନା କରିବା ତାହେଲେ ଗୋଟେ 7 ଚାଲିଯିବ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଳୋକ ଏବଂ ପ୍ରତି ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି। ତେଣୁ ଆମେ ଆମର ଭକ୍ତମାନଙ୍କର ଅନୁରୋଧରେ ଆମେ ଏ ସମ୍ପୂର୍ଣ୍ଣ ଭାଗବତଙ୍କୁ 7 ସାରିବା ପାଇଁ ପ୍ରୟାସ ହେଇଛୁ। ତେଣୁ ରାଧା ମାଧବଙ୍କ ପାଦପଦ୍ମରେ ଆମେ ପ୍ରାର୍ଥନା କରିବା, ସଂକ୍ଷେପରେ ଆମେ ବର୍ଣ୍ଣନା କରିବା ଭଗବାନଙ୍କର ଲୀଳା ରହିଛି, ଅନନ୍ତ ଲୀଳା। ଦ୍ୱାଦଶ ସ୍କନ୍ଧରେ ଅନ୍ତିମରେ 13 ଅଧ୍ୟାୟରେ ସୁତ ଗୋସ୍ୱାମୀ କହୁଛନ୍ତି ଯେ ଯଦିଓ ଏତେ ସବୁ ଶ୍ଳୋକ ବର୍ଣ୍ଣନା କଲେ କିନ୍ତୁ ସେ ଅନ୍ତିମରେ ଚିନ୍ତା କରୁଛନ୍ତି ମୁଁ କିଛି ଭଗବାନଙ୍କୁ ବର୍ଣ୍ଣନା କରିପାରିଲି ନାହିଁ, ଯେମ୍ ବ୍ରହ୍ମା ବରୁଣେନ୍ଦ୍ର ସେ ଶ୍ଳୋକରେ ଆମେ କହିବା କଥା କହିବା। ତେଣୁ ତୃତୀୟ ସ୍କନ୍ଧ ପରେ ଚତୁର୍ଥ ସ୍କନ୍ଧରେ ଆପଣମାନେ ସବୁ ଶ୍ରବଣ କଲେ ତୃତୀୟ ସ୍କନ୍ଧରେ କିଭଳି ମାତା ଦେବୂତୀଙ୍କର ବଂଶ ବିସ୍ତାର ବର୍ଣ୍ଣନା କରାଗଲା ଏବଂ ଯୋଉ ମନୁ ସ୍ୱାମୀ ମନୁଙ୍କର ଆମେ ଭୁଲିଗଲେ କଥା କହିବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଯୋଉ ସେ ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ ଅନ୍ୟ କନ୍ୟାଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ତୃତୀୟ ସ୍କନ୍ଧ 21 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମନୁ ଅଛନ୍ତି, ସିଏ ସମଗ୍ର ମନୁ ସଂହିତା ଯୋଉ ରହିଛି ଆପଣମାନେ ଜାଣିଥିବେ କିଛି ବର୍ଷ ତଳେ ଗୋଟେ ଆନ୍ଦୋଳନ ହଉଥିଲା ଯେ ମନୁ ଯାହା ଲେଖିଛନ୍ତି ସେ ଭୁଲ, ମନୁଙ୍କର ଯୋଉ ରହିଛି ନା ସ୍ତ୍ରୀମାନ ସ୍ୱତନ୍ତ୍ର ମହାରତୀ, ସ୍ତ୍ରୀମାନଙ୍କ ସ୍ୱତନ୍ତ୍ରତା ନାହିଁ। ଆଜିକାଲି ଯୋଉଭଳି ଭାବରେ ୱିମେନ୍ସ ଲିଗ୍ ରହିଛି ସ୍ତ୍ରୀମାନଙ୍କ ସ୍ୱାଧୀନତା ପାଇଁ ବହୁତ ଆନ୍ଦୋଳନ ଚାଲିଛି, ତେଣୁ ଏହି ପ୍ରସଙ୍ଗରେ ମନୁଙ୍କର କଥାକୁ ସେମାନେ ଗ୍ରହଣ କରିପାରନ୍ତି ନାହିଁ। କିନ୍ତୁ ସେ ମନୁ କିଭଳି ମହାନ ସେମାନେ ଜାଣିପାରନ୍ତି ନାହିଁ। ଭଗବତ ଗୀତାରେ ଭଗବାନ ମନୁଙ୍କୁ ପ୍ରଶଂସା କରିଛନ୍ତି, କାରଣ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ଦେଇଥିଲେ ଇମାମ ବିଭସତ ଯୋଗମ ରକ୍ତବାନ ହମ ବ୍ୟମ ବିଭସ୍ୱାନ ମନରେ ପ୍ରାହ ମନୋରିପାତ ରହି। ଭଗବତ ଗୀତାର ଜ୍ଞାନ 12,40,000 ବର୍ଷ ପୂର୍ବେ ପ୍ରଭୁପାଦ ମହାରାଜଙ୍କ ଭାବରେ କହୁଛନ୍ତି, 12,40,000 ବର୍ଷ ପୂର୍ବେ ଭଗବାନ କହିଥିଲେ ସୂର୍ଯ୍ୟ ଦେବତା ବିଭସ୍ୱାନଙ୍କୁ, ବିଭସ୍ୱାନ ତାଙ୍କ ପୁତ୍ର ବୈବସତ ମନୁଙ୍କୁ କହିଥିଲେ ଏବଂ ମନୁ ଇଖ୍ୱାକୁ ତାଙ୍କର ପୁତ୍ର ଇଖ୍ୱାକୁ କହିଥିଲେ। ତେଣୁ ଏଇଭଳି ଭାବରେ ସେ ମନୁ ଅଛନ୍ତି, ସେ ମନୁ ସମଗ୍ର ବିଶ୍ୱର ମ୍ୟାନେଜମେଣ୍ଟ ରହିଛନ୍ତି, ମ୍ୟାନେଜମେଣ୍ଟରେ ପ୍ରଭୁ ରହିଛନ୍ତି, କେତେ ଜାଣିଛନ୍ତି, କେତେ ନାବାଳ ସବୁ ରହିଛନ୍ତି, ଆପଣମାନେ ମଧ୍ୟ ଯେଉଁମାନେ ମ୍ୟାନେଜମେଣ୍ଟରେ ଅଛନ୍ତି କେତେ ପ୍ରକାର ଡିଷ୍ଟର୍ବାନ୍ସ ରହିଛି। କିନ୍ତୁ ସ୍ୱୟଂ ମନୁ ସମଗ୍ର ବିଶ୍ୱର ମ୍ୟାନେଜମେଣ୍ଟ ଦାୟିତ୍ୱ ରହିଥିଲେ ମଧ୍ୟ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସଏବ ସ୍ୱାଙ୍କର ନିର୍ଣ୍ଣେ ଯୋଗାଣ ଏକ ଶକ୍ତ ବାସୁଦେବ ପ୍ରସଙ୍ଗୀନ ପରିଭୂତ ଗତପ୍ରିୟ। ସେଇ ମନୁ ସେ ତାଙ୍କର 71 ଦିବ୍ୟ ଯୁଗ, ଗୋଟିଏ ଦିବ୍ୟ ଯୁଗ କେତେ, କଳି ଯୁଗର ପରିମାଣ ହେଉଛି 4,32,000 ବର୍ଷ, ତାର 2 ହେଉଛି 8,64,000 ବର୍ଷ, ତାର 3 ହେଉଛି 12,96,000 ବର୍ଷ ତ୍ରେତା ଯୁଗର ପରିମାଣ, ଏବଂ ତାର 4 17,28,000 ବର୍ଷ ହେଉଛି ସତ୍ୟ ଯୁଗର ପରିମାଣ। ତେଣୁ ସତ୍ୟ ତ୍ରେତା ଦ୍ୱାପର କଳି ମିଶିଲେ ହେଉଛି 43,20,000 ବର୍ଷ। ଏହାକୁ ଯଦି 71 ଗୁଣିବା ଇଏ ହେଉଛି ମନୁଙ୍କର ଆୟୁଷ ସମୟ, ଆମର ଆୟୁଷ ହେଉଛି କେତେ 100 କମି କମିକି ଆସିବ ଗୋଟେ ସମୟ ଯେତେବେଳେ 50 ହେଇଗଲେ ବୁଢା ହେଇଗଲେ, କିନ୍ତୁ 71 ଦିବ୍ୟ ଯୁଗ ସେ ବାସୁଦେବ ପ୍ରସଙ୍ଗୀନ ଭଗବାନ କଥାରେ ବିଜୟ ଦେଲେ ପରିଭୂତ ଗତିତ୍ର, ତେଣୁ ତ୍ରିତାପୁର ସେ ମୁକ୍ତ ହେଇଗଲେ ଭଗବାନ କଥା ଶୁଣିଲେ। କେମିତି ଜଣେ ତ୍ରିତାପୁର ମୁକ୍ତ ହେଉଛି ଏ ବିଷୟରେ ଆମେ ପରେ ବର୍ଣ୍ଣନା କରିବା, ଦଶମ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ତୃତୀୟ ସ୍କନ୍ଧ ପରେ ଚତୁର୍ଥ ସ୍କନ୍ଧରେ ଅନ୍ୟ ସାଙ୍ଗମାନଙ୍କର ଯୋଉ ଅନ୍ୟ ପୁତ୍ର କନ୍ୟାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ତାଙ୍କର ଆଉ ଜଣେ କନ୍ୟା ହେଉଛନ୍ତି ଆକୁତି, ଯିଏକି ବିବାହ କରିଥିଲେ ରୁଚିଙ୍କୁ, ଏବଂ ଆଉ ଗୋଟେ କନ୍ୟା ହେଉଛନ୍ତି ପ୍ରସୂତି, ଯିଏକି ବିବାହ କରିଥିଲେ ଦକ୍ଷ, ଏବଂ ତାଙ୍କର 16 କନ୍ୟା ଥିଲେ, ଏମାନଙ୍କର ବଂଶ ବିସ୍ତାର ବର୍ଣ୍ଣନା କରାଯାଇଛି। କାହିଁକି ନା ଇଏ ହେଉଛି ସ୍ୱର୍ଗ ବିସର୍ଗ, କେମିତି ସୃଷ୍ଟି ହେଉଛି କେମିତି ବିସ୍ତାର ହେଉଛି ଏ ବିଷୟରେ ଏଇ 2 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରସୂତି ଯେଉଁ 16 କନ୍ୟା ଉତ୍ପନ୍ନ କଲେ ତାଙ୍କ ଭିତରୁ 13 ଜଣଙ୍କୁ ଦେଲେ କାହାକୁ ନା ଧର୍ମକୁ ଦେଲେ, ସେଇ ତେର ଜଣ କନ୍ୟାଙ୍କ ଭିତରେ ଗୋଟିଏ କନ୍ୟା ହେଉଛନ୍ତି ମୂର୍ତ୍ତି ଏବଂ ଧର୍ମ ଏଇ ଧର୍ମ ତାଙ୍କର ସ୍ୱାମୀଙ୍କ ପାଖରୁ ମୂର୍ତ୍ତିଙ୍କ ଗର୍ଭରେ ଭଗବାନ ନରନାରାୟଣ ଯାହା ଦେଇଛନ୍ତି ଯାହାଙ୍କର ଅବତାର ହେଉଛନ୍ତି କୃଷ୍ଣ ଅର୍ଜୁନ ଏବଂ ଗୋଟିଏ କନ୍ୟାକୁ ଦେଇଛନ୍ତି ଅଗ୍ନିକୁ ଅଗ୍ନିଦେବଙ୍କୁ ଗୋଟିଏ କନ୍ୟାକୁ ଦେଇଛନ୍ତି ପିତୃଦେବଙ୍କୁ ଆଉ ଗୋଟିଏ କନ୍ୟାକୁ ଦେଇଛନ୍ତି ଶିବଜୀଙ୍କୁ ସତୀଙ୍କୁ ଦେଇଛନ୍ତି ଶିବଜୀଙ୍କୁ ତେଣୁ ଅନ୍ୟ କନ୍ୟାମାନଙ୍କର ଯେତେବେଳେ ବଂଶ ବିସ୍ତାର କହୁଛନ୍ତି ସେ କହୁଛନ୍ତି ସତୀଙ୍କର ଭଗବାନ ଶିବଦେବ ଶିବଜୀଙ୍କର କଥା ଆସିଲା ଯାହା ବିଶ୍ୱେଶ୍ୱରଙ୍କୁ ଆମେ ପ୍ରାର୍ଥନା କରିବା ସେ କୃପା କରନ୍ତୁ ଆମେ ତାଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ହଁ ସତୀଦେବୀ ତାଙ୍କର କୌଣସି ସନ୍ତାନ ଯାଉଥିବା ପୂର୍ବରୁ ସେ ମୃତ୍ୟୁବରଣ କଲେ ତେଣୁ ବିଦୁର ପ୍ରଶ୍ନ ପଚାରୁଛନ୍ତି କାହିଁକି ଏଭଳି ହେଲା ନା କାରଣ ହେଉଛି ସେ ଘଟଣାଟି କହୁଛନ୍ତି ଘରେ ତାଙ୍କର ଦକ୍ଷ ଦକ୍ଷ କଣ କରିଥିଲେ ଗୋଟେ ଯଜ୍ଞର ଆୟୋଜନ କରିଥିଲେ ଏବଂ ସେଇ ଯଜ୍ଞରେ ବିଭିନ୍ନ ମନୁଷ୍ୟମାନେ ବିଭିନ୍ନ ଦେବାଦେବୀମାନେ ଆସି ଉପସ୍ଥିତ ଥିଲେ ଏବଂ ତାଙ୍କର ପିତା ବ୍ରହ୍ମା ମଧ୍ୟ ଉପସ୍ଥିତ ଥିଲେ ତାଙ୍କର ଜମାଇ ବା ଜାମାତା ଜ୍ୱାଇଁ ଶିବଜୀ ମଧ୍ୟ ଉପସ୍ଥିତ ଥିଲେ ଯେତେବେଳେ ଦକ୍ଷ ଆସି ପହଞ୍ଚିଗଲେ ସେତେବେଳେ ସମସ୍ତେ ଦଣ୍ଡାୟମାନ ହେଇ ତାଙ୍କୁ ସମ୍ମାନ କରୁଛନ୍ତି କିନ୍ତୁ ବ୍ରହ୍ମା ଆଉ ଶିବ ଏ ଦୁଇଜଣ ଠିଆ ହେଇନାହାନ୍ତି ତେଣୁ ଦକ୍ଷ କ୍ରୋଧ ପ୍ରକାଶ କରୁଛନ୍ତି ବ୍ରହ୍ମାଙ୍କ ଉପରେ ଅବଶ୍ୟ ଏତେ କ୍ରୋଧ ଆସିନି କିନ୍ତୁ ଶିବଜୀଙ୍କ ଉପରେ ବହୁତ କ୍ରୋଧ ଆସିଛି ମୋର ଜ୍ୱାଇଁ ହେଇଛି ମୋତେ ମୋତେ ନମସ୍କାର କରୁନାହିଁ ଅନ୍ତତଃ ମୋତେ ହରେ କୃଷ୍ଣ କହିଥାନ୍ତି ସେତିକି ନାହିଁ ତେଣୁ ଦକ୍ଷ ବହୁତ କ୍ରୋଧ ପ୍ରକାଶ କରି ବହୁତ ଅପମାନ ସୂଚକ କଥା କହିଛନ୍ତି ଶିବଜୀଙ୍କୁ କିନ୍ତୁ ଶିବଜୀ ବୈଷ୍ଣବାନନ୍ଦ ଯଥା ଶମ୍ଭୁ ଶ୍ରେଷ୍ଠ ବୈଷ୍ଣବ ସେ ଭଗବାନ ବିଷ୍ଣୁଙ୍କର ଶ୍ରେଷ୍ଠ ଭକ୍ତ ବୈଷ୍ଣବାନନ୍ଦ ଯଥା ଶମ୍ଭୁ ତାଙ୍କ ବିଷୟରେ ଆମର ବିଭିନ୍ନ ସ୍ଥାନରେ ଆସିବ ତାଙ୍କ କଥା ଆସିବ ବିଶ୍ୱେଶ୍ୱରଙ୍କର କୃପାରୁ ଆମେ ଏଠି ତାଙ୍କ ବିଷୟରେ ବର୍ଣ୍ଣନା କରୁଛେ ଶିବଜୀ ସବୁକୁ ସେ ଶୁଣିକିରି ହସି ଦଉଛନ୍ତି ହଜମ କରିଦଉଛନ୍ତି ତାଙ୍କର କୌଣସି ରିଆକ୍ସନ ଆସୁନି କ୍ରୋଧ ଆସୁନି ଏବଂ ଯେତେବେଳେ ହସି ଦଉଛନ୍ତି ସେତେବେଳେ ଦକ୍ଷଙ୍କର ଆହୁରି କ୍ରୋଧ ବଢିଯାଉଛି ତେଣୁ ସେ କହୁଛନ୍ତି ଦେଖ ମାଙ୍କଡ ଲୋକ କେମିତି ହସୁଛି ମାଙ୍କଡ ଭଳି ଲୋଚନ ମାଙ୍କଡ ଭଳି ଆଖି ଏକର ଭଗବାନ ଶିବଜୀ ମଙ୍ଗଳମୟ ଭଗବାନ ହେଉଛନ୍ତି ମଙ୍ଗଳମୟ ମଙ୍ଗଳ ଶିବ ସେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତି କିନ୍ତୁ ତାଙ୍କୁ ଲାଗୁଛି ଅମଙ୍ଗଳ ସବୁ ପ୍ରକାର ଶ୍ମଶାନରେ ବାସ କରୁଛନ୍ତି ସବୁ ପ୍ରକାର କୌଣସି ତାଙ୍କର ଶିଷ୍ଟାଚାର ନାହିଁ ଶୀଳ ନାହିଁ ଶୀଳ ଇତ୍ୟାଦି ରହୁନି କରୁନାହାନ୍ତି ଖଣ୍ଡେ ଘରଟେ ବି ନାହିଁ କୁଡ଼ିଆ ବି ଖଣ୍ଡେ କରିନାହାନ୍ତି ଆଉ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ ଆସିବ ସେ କଥା ତେଣୁ ଏଇଭଳି ଭାବରେ ଯେତେବେଳେ ଅପମାନ ସୂଚକ କଥା କହୁଛନ୍ତି ତେଣୁ ଦକ୍ଷଙ୍କର ଯେଉଁମାନେ ଥିଲେ ଭୃଗୁ ଇତ୍ୟାଦି ବ୍ରାହ୍ମଣମାନେ ଏବଂ ଶିବଜୀଙ୍କର ଯେଉଁମାନେ ଗଣ ଥିଲେ ଭୃଗୁ ଇତ୍ୟାଦି ଏମାନଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହେଇଛି ତେଣୁ ଶିବଜୀ ଦେଖିଲେ ଯେତେ ଗଣ୍ଡଗୋଳ ବଢିବାକୁ ଯାଉଛି ସେ ଦକ୍ଷଙ୍କର କ୍ରୋଧ କମୁନି ଅଧିକରୁ ଅଧିକ ହଉଛି କ୍ରୋଧ ଯେମିତି ସମ୍ମା ଭଗବତ ଗୀତାରେ ଭଗବାନ କହିଛନ୍ତି କ୍ରୋଧ ପୁଣି ମୋହକୁ ନେଇଯିବ ତାର ପତନ ହେଇଯିବ କ୍ରୋଧା ଭଗବତି ସମ୍ମୋହ ସମ୍ମତି ନିର୍ଗମ ସ୍ମୃତିଭଂସା ବୁଦ୍ଧିନାଶ ବୁଦ୍ଧିନାଶାର୍ପଣସ୍ତି ତାର ପତନ ହେଇଯିବ ଦକ୍ଷ ପଟନ ପତନ ହେଇଯାଇଛି ଦକ୍ଷଙ୍କର ତେଣୁ ସେ ଅଭିଶାପ ଭାବରେ ଅଭିଶାପ ଦେଇ ଚାଲୁଛନ୍ତି ଏବଂ ଅନ୍ତିମରେ କହୁଛନ୍ତି ଯେ ଅୟଂ ତୁ ଦେବ ଯୋଜନ ଇନ୍ଦ୍ରବେନ୍ଦ୍ରା ଦେବୀ ଭର୍ବ ସହ ଭାଗ ନ ଲଭତାଂ ଦେବୀ ଦେବ ଗଣାର୍ଥମ ଇଏ ହେଉଛି ଅଧମ ଦେବମ ଦେବତାମାନଙ୍କୁ ବି ଅଧମ ତେଣୁ ଇଏ ଯଜ୍ଞ ଭାଗ ପ୍ରାପ୍ତ ହେଇପାରିବେ ନାହିଁ ଏଭଳି ଭାବରେ ଅଭିଶାପ ଯେତେବେଳେ ଦଉଛନ୍ତି ଏବଂ ତାଙ୍କ ଗଣମାନ ଭିତରେ ଗଣ୍ଡଗୋଳ ଆରମ୍ଭ ହେଉଛି ଶିବଜୀ ଦେଖିଲେ ଗଣ୍ଡଗୋଳ ବଢିବାରିକା ଯାଉଛି ଲ ଆଣ୍ଡ ଅର୍ଡର ସିଚୁଏସନ୍ ଆସିଗଲା ପୋଲିସର ଆବଶ୍ୟକତା ରହୁଛି ୱାନ୍ ଫର୍ଟି ଫୋର୍ ଜାରି ହେବ ତେଣୁ ଶିବଜୀ ତାଙ୍କର ଗଣମାନଙ୍କୁ ଚାଲିଯାଇଛନ୍ତି ତାଙ୍କ ଧାମ ଚାଲିଯାଇଛନ୍ତି ଯାହା ହଉ ଶିବଜୀ ସବୁ ହଜମ କରିଦେଇଛନ୍ତି ସେ ଆଉ ସେଟା ପ୍ରକାଶ କରିନାହାନ୍ତି ବୋଧେ ତାଙ୍କର ପତ୍ନୀ ସତୀଦେବୀ ସେମାନେ ଜାଣିନାହାନ୍ତି କି ଜାଣିଥିବେ ଏତେ ଗୁରୁତ୍ୱପୂର୍ଣ୍ଣ ଦେଇନାହାନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ କିନ୍ତୁ ଆଉ ଗୋଟେ ଥର ବର୍ତ୍ତମାନ ଦକ୍ଷ ଆଉ ଗୋଟେ ଯଜ୍ଞ ଆରମ୍ଭ କରିଛନ୍ତି ତେଣୁ ଏଥିରେ ତ ନିଷ୍ପତ୍ତି ନେଇଛନ୍ତି ସେ ମର୍କଟ ଲୋଚନ ଶିବକୁ ଡାକିବେ ନାହିଁ ଅନ୍ୟ ଦେବତାମାନେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ସବୁ ଦେବତାମାନେ ଆସୁଛନ୍ତି ଦେବୀମାନେ ତାଙ୍କ ପତ୍ନୀଙ୍କ ସହିତ ଆସୁଛନ୍ତି ଏବଂ ଉମା ବା ସତୀଦେବୀ ସେମାନେ ଦେଖୁଛନ୍ତି ଅନ୍ୟ ଦେବତାମାନେ ଯାଉଛନ୍ତି କଣ ପାଇଁ ବୁଝିଲେ ନା ସେ ତମର ପିତା ଯଜ୍ଞ କରୁଛନ୍ତି ନା ଆମକୁ ଡାକି ନାହାନ୍ତି। ତେଣୁ ଶିବଜୀଙ୍କ ପାଖରେ ଯାଇ ପ୍ରାର୍ଥନା କରୁଛନ୍ତି, ଆମ ପିତା ଯଜ୍ଞ କରୁଛନ୍ତି, ଆମେ ସେଠିକି ଯିବା କଥା, ନା ତମକୁ ନିମନ୍ତ୍ରଣ ହେଇନି। ନିମନ୍ତ୍ରଣ ନହେଲେ କଣ ଅଛି? ଗୁରୁଙ୍କ ଗୃହକୁ, ପିତାଙ୍କର ଗୃହକୁ ଏସବୁ ଯିବା ପାଇଁ ନିମନ୍ତ୍ରଣ କଣ ଦରକାର? ନା ତମେ ଜାଣିନ କିଭଳି ସେ ମୋତେ ଅପମାନ କରୁଛନ୍ତି। ସତ୍ୟମ ବିଶୁଦ୍ଧମ ସୁଦୈବ ସର୍ଜିତମ ଯଦି ଯୋଗେ ତତ୍ର ପୁମାନ ପାଉତା ସଚେତ ତସ୍ମିନ ଭଗବାନ ବାସୁଦେବେ ହି ଅଦୁଃଖଜମି ନମସା ବିଜତେ। ସତ୍ୟମ ଭଗବାନ ଶିବଜୀ ବିଶୁଦ୍ଧ ସତ୍ୟ ସ୍ତରରେ ରହିଛନ୍ତି। ଆମେ ଏଇ ମୂର୍ତ୍ତି ଜଗତର ଯେଉଁ ତ୍ରିଗୁଣ ରହିଛି, ଶ୍ରେଷ୍ଠ ଗୁଣ ହଉଛି ସତ୍ୟ ଗୁଣ, ବ୍ରାହ୍ମଣର ଗୁଣ ହଉଛି ସତ୍ୟ ଗୁଣ। ସେଥିପାଇଁ ବ୍ରାହ୍ମଣ ବର୍ଣ୍ଣ ଚାରି ବର୍ଣ୍ଣ ଭିତରେ ଶ୍ରେଷ୍ଠ ବୋଲି କୁହାଯାଉଛି, କାରଣ ସତ୍ୟ ଗୁଣ ହଉଛି ଶ୍ରେଷ୍ଠ ଗୁଣ। ଏ ଗୁଣ ବିଷୟରେ ଏତଦ୍ଧାରେ ଭଗବାନ କହିଛନ୍ତି। କିନ୍ତୁ ଏ ସତ୍ୟ ଗୁଣରୁ ଯେଉଁମାନେ ଉର୍ଦ୍ଧକୁ ଯାଉଛନ୍ତି ସିଏ ହେଉଛନ୍ତି ବିଶୁଦ୍ଧ ସତ୍ୟ। ସତ୍ୟମ ବିଶୁଦ୍ଧମ ଏ ହେଉଛି ବସୁଦେବ ସର୍ଜିତମ। ବସୁଦେବ ଯେ ଭଗବାନ ବାସୁଦେବ କୁହାଯାଉଛି, କାହିଁକି ନା ସେ ବସୁଦେବଙ୍କର ପୁତ୍ର। ବସୁଦେବ ଶବ୍ଦର ଅର୍ଥ ହେଉଛି କଣ? ନା ସିଏ ଶୁଦ୍ଧ ସତ୍ୟ ସ୍ତରର। ଆମେ ମଧ୍ୟ ଯେତେବେଳେ ଶୁଦ୍ଧ ସତ୍ୟ ସ୍ତରକୁ ଯିବା, ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି କେମିତି ଆମେ ଶୁଦ୍ଧ ସତ୍ୟ ସ୍ତରକୁ ଯାଇପାରିବା। ମାଂ ଚ ଯୋ ବ୍ୟଭିଚାରିଣ ଭକ୍ତି ଯୋଗେ ନ ସେବତେ ସଗୁଣାନ ସଂଚିତୈକାନ ରମ ଭୂୟାୟ କଳ୍ପତେ। କେମିତି ଆମେ ସେ ଶୁଦ୍ଧ ସତ୍ୟ ସ୍ତରକୁ ଯାଇପାରିବା? ଭଗବାନଙ୍କୁ ଯଦି ଅବ୍ୟଭିଚାର ଭାବରେ ଭଗବାନଙ୍କୁ ଭଜନ କରିବା। ତେଣୁ ଶିବଜୀ କହୁଛନ୍ତି ଏଇ ବସୁଦେବ ସ୍ତରରେ ମୁଁ ରହିଛି, ସତ୍ୟମ ବିଶୁଦ୍ଧମ ବସୁଦେବ ସର୍ଜିତମ ଯଦ୍ ଇଏତେ ତତ୍ର ପୁମାନ ପାବୃତା। ଏଇ ବସୁଦେବ ସ୍ତରକୁ ଗଲେ ଜଣେ ଏ ତ୍ରିଗୁଣରୁ ମୁକ୍ତ ହେଇପାରିବ, ପାବୃତା ଆବୃତ ହେଇକି ରହିବନି, ସେ ତ୍ରିଗୁଣରୁ ଉଦ୍ଧାର ଯିବ। ଆମେ ଆବୃତ ହେଇକି ରହିଛେ ଦୁମିନାବୃତ୍ୟପନ୍ନୀ ଯଥା ଦଶ ମହିନା ଚ ଯଥୋରୁ ଋଣାବୃତ ଗର୍ଭ ତଥା ତିନି ଦମାବୃତମ। ତିନି ପ୍ରକାର ଭାବରେ ଆମର ଆବୃତ ହେଇକି ରହିଛି। ତୃତୀୟ ଅଧ୍ୟାୟ ଭଗବାନ ଗୀତାରେ ଭଗବାନ କହିଛନ୍ତି ଯେଭଳି ଅଗ୍ନି ଧୂମ ଦ୍ୱାରା ଆବୃତ ହେଇକି ରହିଛି, ଏ ଶବ୍ଦ ଗୁଣର ଆବୃତ୍ତି। ଏବଂ ଯଥା ଦଶ ମଳିନାଥ ଯେମିତି ମିରରରେ ବା ଆଇନାରେ ଧୂଳି ପଡ଼ିଗଲେ ଆମର ରୂପକୁ ଦେଖିପାରିବା ନାହିଁ, ପ୍ରତିବିମ୍ବ ଦେଖିପାରିବା ନାହିଁ, ଇଏ ହେଉଛି ରଜଗୁଣର ଆବରଣ। ଏବଂ ଯଥା ଲୁଇନା ଆବୃତ ଗର୍ଭ ଯେଉଁଭଳି ଭାବରେ ଗର୍ଭରେ ସନ୍ତାନ ରହିଛି ସେ ହେଉଛି ତମଗୁଣର ଆବରଣ। ଏଇଭଳି ଭାବେ ସମସ୍ତେ ଆବୃତ ହେଇକି ରହିଛନ୍ତି। କିନ୍ତୁ ଜଣେ ଯଦି ଶୁଦ୍ଧ ସତ୍ୟସ୍ତକୁ ଯିବେ ତାହେଲେ ସେ ତ୍ରିଗୁଣ ମୁକ୍ତ ହେଇପାରିବେ, ଅପାବତା ସଚେତ ତସ୍ମିନ୍ ଭଗବାନ ବାସୁଦେବେ ହି ଅଦକ୍ଷ ମେହିନ ମୁଁ ସବୁବେଳେ ଭଗବାନଙ୍କର ଆରାଧନା କରୁଛି, ରାମ ରାମ ବୋଲି ଉଚ୍ଚାରଣ କରୁଛି। ତେଣୁ ମୁଁ ସମସ୍ତଙ୍କୁ ନମସ୍କାର କରୁଛି, ଖାଲି ଯେ ଭଗବାନଙ୍କୁ ନମସ୍କାର କରୁଛି ତା ନୁହଁ, ସମସ୍ତଙ୍କୁ ନମସ୍କାର କରୁଛି, ମନରେ ନମସ୍କାର କରୁଛି। ତେଣୁ କେତେବେଳେ ସେ ଆସିଗଲେଣି, ଦକ୍ଷ ମହାରାଜ ଆସିଛନ୍ତି, ଆମର ସସୁରଜୀ ଆସିଛନ୍ତି, ଆଉ ମୁଁ ତ ସବୁବେଳେ ଭଗବାନଙ୍କୁ ପ୍ରଣାମ କରୁଛି, ସମସ୍ତଙ୍କୁ ପ୍ରଣାମ କରୁଛି, କିନ୍ତୁ ସିଏ ଜାଣିପାରୁନାହାନ୍ତି। କାରଣ ତାଙ୍କର ଶକ୍ତି ରହିଛି ବହୁତ ପ୍ରକାର, ସେ ପ୍ରଜାପତି ହେଇଛନ୍ତି ଦକ୍ଷ, ପ୍ରଜାପତି ମାନଙ୍କର ଶ୍ରେଷ୍ଠ ବ୍ରହ୍ମାଣ୍ଡ ତାଙ୍କୁ ପୋଷ୍ଟ ଦେଇଛନ୍ତି, ତେଣୁ ତାଙ୍କର ବହୁତ ଗର୍ବ ଆମେ ସଂକ୍ଷେପରେ କହିବା। ତେଣୁ ଏଇଭଳି ଭାବରେ ଯେତେବେଳେ ଶିବଜୀ କହିଲେ ସତୀଙ୍କୁ, ସତୀ ଆଉ ଶୁଣିବାକୁ ନାରାଜ, ସିଏ ମୁଁ କିଛି ଶୁଣିବି ନାହିଁ, ମୁଁ ଯେମିତି ଯିବି ବାପୁ ଘରକୁ। ତେଣୁ ସେ ଚାଲି ଚାଲି ଆସିଲେ, ସତୀଦେବୀ ଚାଲି ଆସିଲେ। ଏବଂ ଯେତେବେଳେ ଦେଖିଲେ ଯଜ୍ଞରେ ତାଙ୍କ ପିତା ସମସ୍ତ ଦେବତାମାନଙ୍କୁ ଯିଏ ଆସନ ପ୍ରଦାନ କରିଛନ୍ତି, ତାଙ୍କ ସବୁ ରହିଛି ବୋର୍ଡ ବନା ହେଇଛି, ଇନ୍ଦ୍ର ଅଗ୍ନିଦେବ ବରୁଣଦେବ ସମସ୍ତ ବୋର୍ଡ ବନା ହେଇଛି, କିନ୍ତୁ ଶିବଜୀଙ୍କର ନାହିଁ ବୋର୍ଡ ନାହିଁ। ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ବହୁତ ତାଙ୍କୁ ପିତାଙ୍କୁ କହିଛନ୍ତି। ପ୍ରକୃତରେ ତାଙ୍କ ପିତା କିଭଳି ବୈଷ୍ଣବ ବିଦ୍ରୋହୀ ସେଟା ସେ ବର୍ଣ୍ଣନା କରିଛନ୍ତି। ବୈଷ୍ଣବ ହେଉଛି ପ୍ରଥମ ନମ୍ବର ଅପରାଧ, ଯେଉଁମାନେ ଭଗବାନଙ୍କର ନାମ ନେଉଛନ୍ତି, ଯେଉଁମାନେ ଭଗବାନଙ୍କର ପାଇଁ ନାମ ପ୍ରଚାରରେ ଜୀବନ ଉତ୍ସବ କରିଛନ୍ତି, ତାଙ୍କର ନିନ୍ଦା କରିବା ହେଉଛି ପ୍ରଥମ ନମ୍ବର ଅପରାଧ। ତେଣୁ ଏକ ସତୀ ଏ କଥା କହି ଚିନ୍ତା କରୁଛନ୍ତି, ସେ ଗୋଟେ ଶୋକ କହୁଛନ୍ତି ନାଚ୍ୟତ୍ୟ ସର୍ବଦା ମହତ୍ ବିନିନ୍ଦା କୁଣପାତ ବାଦିଷୁ ଶେଷ୍ୟ ମହାପୁରୁଷ ପାଦ ପାଂଶୁଭି ନିରସ୍ତ ତେଜସୁ ତଦେବ ଶୋଭନ। ଯେଉଁମାନେ ବୈଷ୍ଣବମାନଙ୍କର ନିନ୍ଦା କରନ୍ତି, ଏମାନେ ମହତ୍ ବ୍ୟକ୍ତିଙ୍କର ନିନ୍ଦା କରନ୍ତି, ସେମାନେ ଅସତ୍ ବ୍ୟକ୍ତି। ସର୍ବଦା ସେମାନେ ସତ୍ ବ୍ୟକ୍ତିମାନଙ୍କର ନିନ୍ଦା କରନ୍ତି, କୁଣପାତ ବାଦିଷୁ ମହତ୍ ବିନିନ୍ଦା, କାହିଁକି ନା ସେମାନେ ଏଇ ସର୍ବଚେତନାରେ ଅଛନ୍ତି। କୁଣପାତ ବାଦିଷୁ ଶରୀର ବା କୁଣପ ହେଉଛି ଗର୍ଭପାତ ଭିତରେ ତିଆରି ଶରୀରକୁ ସେମାନେ ଭାବନ୍ତି ଆତ୍ମା ବୋଲି, ତେଣୁ ସେମାନେ ମହାତ୍ମା ଲୋକମାନଙ୍କର ନିନ୍ଦା କରନ୍ତି ଏବଂ ଶେଷ ମହାପୁରୁଷ ପାଦ ପାଞ୍ଚୁ ବି ତାହା ଦ୍ୱାରା କଣ ହଉଛି ନା, ଯଦିଓ ମହାପୁରୁଷ ସେମାନେ ଏଇ ତାଙ୍କ ପ୍ରତି ଅପରାଧ ସେ ସହି ନିଅନ୍ତି, କିନ୍ତୁ ତାଙ୍କର ପାଦ ପଦ୍ମର ଯେଉଁ ଧୂଳି ସେ ଧୂଳି ଶୁଣିପାରନ୍ତି ନାହିଁ, ତେଣୁ ନିରସ୍ତ ତେଜସ୍ୱ ତଦେବ ସେବ ତାଙ୍କର ଯେଉଁ ତେଜ ଅଛି ସେସବୁ ନଷ୍ଟ ହେଇଯିବ। ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ହନ୍ତି ଶ୍ରେୟାଂଶି ସର୍ବାଣୀ ପୁଂସ ମହତ ବିକ୍ରମ ଦଶମ ଚଉଦ ଅଧ୍ୟାୟରେ ସପ୍ତମ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି କଥା। ତେଣୁ ଆମ ପ୍ରଭୁପାଦ ଭାଗବତ କହୁଛନ୍ତି ଯେମିତି ଆମେ ସମୁଦ୍ର କୂଳରେ ଯେଉଁ ବହୁତ ତାତିଲା ବାଲିରେ ଆମେ ଠିଆ ହେଇପାରିବାନି, ଆମେ ଯେତେବେଳେ ସଂକୀର୍ତ୍ତନ କରୁଛୁ ଖାଲି ପାଦରେ ବହୁତ ଭକ୍ତ ଅଛନ୍ତି ଯେଉଁମାନେ ବହୁତ ଭାବ ବ୍ୟକ୍ତି ନାରା କିଏ ନଦିଆ ନଦିଆ ପ୍ରଭୃତି ଏମାନେ ସବୁ ଖାଲି ପାଦରେ ଯାଉଛନ୍ତି, ଗରମକୁ ସେ ପରବା କରୁନାହାନ୍ତି, ଖାଲି ପାଦରେ ଯାଉଛନ୍ତି। ପିଚୁରେ ମୁଁ ଥରେ ଖାଲି ପାଦରେ ଯାଇଥିଲି, ପିଚୁ ତଡ଼ିକି ରହିଛି ମୋର ଗୋଡ ସବୁ ଇଏ ହେଇଗଲା, କିନ୍ତୁ ସେମାନେ ପରବା କରୁନାହାନ୍ତି। କିନ୍ତୁ ଆମେ ଏ ଯୋଉ ଖରା ରହିଛି ବହୁତ ଗରମ ଅଛି ଆମ ମସ୍ତକରେ ସହି ନବା, କିନ୍ତୁ ପାଦରେ ସହିପାରିବା ନାହିଁ। ତେଣୁ ସେହିଭଳି ଭାବରେ ଯେଉଁମାନେ ଭଗବାନର ଭକ୍ତ ତାଙ୍କ ପ୍ରତି ଯଦି ଆମେ ଅପରାଧ କରେ ସେ ଯଦି ଅପରାଧକୁ କ୍ଷମା କରିବେ କିନ୍ତୁ ତାଙ୍କ ପାଦ ପଦ୍ମର ଧୂଳି ଆମକୁ କ୍ଷମା କରିବ ନାହିଁ, କିନ୍ତୁ ତାଙ୍କ ସବୁକିଛି ନଷ୍ଟ ହେଇଯିବ। ତେଣୁ ଏ କଥା କହି ସତୀଦେବୀ ଆତ୍ମଦାହ କରିଦେଇଛନ୍ତି, ଯୋଗରେ ବସି ଧ୍ୟାନରେ ବସି ତାଙ୍କ ଶରୀରରୁ ଅଗ୍ନି ଯାତ କରିଛନ୍ତି ଏବଂ ଅଗ୍ନିରେ ସେ ଜଳି ଯାଇଛନ୍ତି, ମୃତ୍ୟୁବରଣ କରିଛନ୍ତି। ତେଣୁ ଏ କଥା ଯେତେବେଳେ ସମ୍ବାଦ ପାଇଲେ ଶିବଜୀ ସାଙ୍ଗେ ସାଙ୍ଗେ ବହୁତ କ୍ରୋଧ ପ୍ରକାଶ କରି ଗୋଟିଏ ତାଙ୍କର ଶିବବାଣ ସୃଷ୍ଟି କରିଛନ୍ତି ତାଙ୍କ ଚଟାରୁ ବୀରଭଦ୍ର, ଏବଂ ବୀରଭଦ୍ର ଆସି ସେ ଯଜ୍ଞରେ ବହୁତ ଉତ୍ପାତ ସୃଷ୍ଟି କରିଛନ୍ତି, ସେ ଯକ୍ଷକୁ ବଧ କରିଛନ୍ତି। ଆଉ ଯେଉଁମାନେ ବ୍ରାହ୍ମଣ ମାନେ ଦର୍ଶକଙ୍କ ସହିତ ସହଯୋଗ କରୁଥିଲେ ଭୃଗୁ ଭୂଷା ଏମାନେ ସବୁ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଦଣ୍ଡ ଦେଇଛନ୍ତି, କାହାର ଭୃଗୁଙ୍କର କଣ କରିଛନ୍ତି ନା ତାଙ୍କର ଦାଢ଼ିକୁ ଉପାଡ଼ି ଦେଇଛନ୍ତି। ସେଭଳି ଭାବରେ ଭଗ ଉଷା ଏମାନଙ୍କର କାହାର ଦାନ୍ତ ଭାଙ୍ଗି ଦେଇଛନ୍ତି, ଏଇଭଳି ଭାବରେ ସବୁ କରିଛନ୍ତି, ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଏଇଭଳି ଭାବରେ ଧ୍ୱଂସ ହେଇଯାଇଛି ସେତେବେଳେ ସବୁ ମୁନିମାନେ ମୁନିଋଷିମାନେ ଦେବତାମାନେ ହାହାକାର କରିଛନ୍ତି, ଦକ୍ଷ ମୃତ୍ୟୁବରଣ କରିଯାଇଛନ୍ତି। ତେଣୁ ବ୍ରହ୍ମାଙ୍କ ନେତୃତ୍ୱରେ ସବୁ ଦେବତାମାନେ କୈଳାସ ପର୍ବତକୁ ଯାଇଛନ୍ତି ଯୋଉଠି ଶିବଜୀ ଅଛନ୍ତି। ସେ କୈଳାସ ପର୍ବତ ବହୁତ ସୁନ୍ଦର ମନୋରମ ରହିଛି, ମନୋରମ ପର୍ବତ ବହୁତ ସୁନ୍ଦର ଭାବରେ ଉଦ୍ୟାନ ରହିଛି, ଗୋଟିଏ ବଟବୃକ୍ଷ ରହିଛି ଯୋଉଟାର ତାର ବିସ୍ତାର ହେଉଛି 1,200 800 ମାଇଲ, ଏଇଠି କେତେ ବାଟ ହବ ଦିଲ୍ଲୀ, ଏତିକି ଗୋଟେ ବିରାଟ ବଟବୃକ୍ଷ, ଏବଂ ସେଥିରେ ଗୋଟିଏ ବି ନିର୍ନିର ତାପ ବର୍ଜିତ ଗୋଟିଏ ବି ପକ୍ଷୀର ବସା ନାହିଁ, ଏବଂ ତୃତୀୟ ସେ ସ୍ଥାନ ମୁକ୍ତ ହେଇକି ରହିଛି ତାପ ବର୍ଜିତ। ଶିବଜୀ ସେଇଠି ବସି ଭଗବାନଙ୍କର ଆରାଧନା କରନ୍ତି, ଭଗବାନଙ୍କର ଧ୍ୟାନ କରନ୍ତି। ତେଣୁ ଦେବତାମାନେ ଏ ଯୋଉ ପରିବେଶ ଦେଇକି ଯାଉଛନ୍ତି, ସେ ପରିବେଶର ଶାନ୍ତ ସୌନ୍ଦର୍ଯ୍ୟ ଦେଖିକିରି ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଏବଂ ଯାଇକିରି ବ୍ରହ୍ମା ମଧ୍ୟ ଶିବଜୀଙ୍କୁ ପ୍ରାର୍ଥନା କରିଛନ୍ତି, ସ୍ତୁତି କରିଛନ୍ତି। ଯଦିଓ ଶିବଜୀ ତାଙ୍କର ପୁତ୍ର କିନ୍ତୁ ତଥାପି ସେ ତାଙ୍କୁ ସ୍ତୁତି କରିଛନ୍ତି, ଦେବତାମାନେ ସ୍ତୁତି କରିଛନ୍ତି, ଦେବତାମାନେ ସମସ୍ତେ ଶିବଜୀଙ୍କର ସ୍ତୁତି କରିଛନ୍ତି, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ତାଙ୍କର ପ୍ରାର୍ଥନାରେ ଶିବଜୀ ପ୍ରୀତ ହେଇ ସେ କହୁଛନ୍ତି ଠିକ ଅଛି, ଗୋଟେ ଯଦି ଛାଗର ମସ୍ତକକୁ ପ୍ରଦାନ କରାଯିବ, ତାଙ୍କର ଦକ୍ଷଙ୍କର ମୁଣ୍ଡ କଟିଯାଇଛି, ମସ୍ତକ ଛିନ୍ନ ହେଇଯାଇଛି, ଗୋଟେ ସାଗର ମସ୍ତକ ଛାଗର ମସ୍ତକ ଯଦି ଲଗେଇ ଦିଆଯିବ ତାହେଲେ ସେ ଜୀବନ ଧାରଣ କରିବେ। ଏଇଭଳି ଭାବରେ ଯେଉଁମାନେ ବିଭିନ୍ନ ପ୍ରକାର ଅସୁବିଧା ହେଇଥିଲା ତାଙ୍କର ଅସୁବିଧା ଦୂର କରିଛନ୍ତି, ଏବଂ ସମସ୍ତେ ଆସି ଶିବଜୀ ମଧ୍ୟ ଆସିଛନ୍ତି ସେଇ ଯଜ୍ଞସ୍ଥଳକୁ। ସେଇ ଯଜ୍ଞସ୍ଥଳରେ ଦକ୍ଷ ପୁଣି ଜୀବନ ପ୍ରାପ୍ତ ହେଇଛନ୍ତି, ଜୀବନ ପ୍ରାପ୍ତ ହେଲା ପରେ ସେ ତାଙ୍କର ଭୁଲ ବୁଝିପାରିଛନ୍ତି ଏବଂ ଶିବଜୀଙ୍କର ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି, ଏବଂ ଭଗବାନ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ତେଣୁ ସେ କହୁଛନ୍ତି ଯେ ଶିବଜୀ ବ୍ରହ୍ମା ଏବଂ ମୁଁ ଆମେ ହେଉଛେ ବିଭିନ୍ନ ଏ ଯେଉଁ ପରିଚାଳନା ଦାୟିତ୍ୱ ରହିଛି, ଭୂତ ପ୍ରକୃତ ପରିଚାଳନା ଦାୟିତ୍ୱରେ ଆମେ ତିନି ଜଣ ରହିଛୁ, ଆମକୁ ଅଲଗା ଅଲଗା ଚିନ୍ତା କରିବା ଏଇଟା ହେଉଛି ଭୁଲ। ଏଇଭଳି ଭାବରେ କହି ସେ ବିଦାୟ ନେଇଛନ୍ତି। ତେଣୁ ଏସବୁ ଗଲା ପରେ ଅଷ୍ଟମ ଅଧ୍ୟାୟରେ ଧ୍ରୁବଙ୍କ ଚରିତ୍ର ବର୍ଣ୍ଣନା କରାଯାଉଛି। ଧ୍ରୁବ ଆପଣ ଜାଣନ୍ତି ଉତ୍ତାନପାଦ, ତାଙ୍କର ମନୁଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନପାଦ। ଉତ୍ତାନପାଦଙ୍କ ବଂଶ ବିସ୍ତାର ବର୍ଣ୍ଣନା କରାଯାଉଛି। ଉତ୍ତାନପାଦ ହେଉଛନ୍ତି ତାଙ୍କର ଦୁଇଟି ପତ୍ନୀ ସୁରୁଚି ଏବଂ ସୁନୀତି। ସୁନୀତିଙ୍କର ପୁତ୍ର ହେଉଛନ୍ତି ଧ୍ରୁବ, ସୁରୁଚିଙ୍କର ପୁତ୍ର ହେଉଛନ୍ତି ଉତ୍ତମ। ଥରେ ପାଞ୍ଚ ବର୍ଷର ବାଳକ ସେମାନେ, ଥରେ ରାଜା ଉତ୍ତାନପାଦ ତାଙ୍କର ସିଂହାସନରେ ବସିଛନ୍ତି ଘର ଭିତରେ ଏବଂ ଉତ୍ତମ ତାଙ୍କ କୋଳରେ ବସିଛି। ତେଣୁ ଧ୍ରୁବ ଦେଖିକି ତାଙ୍କର ମଧ୍ୟ ଲୋଭ ହେଲା ପିତାଙ୍କର କୋଳରେ ବସିବା ପାଇଁ। ପିତା ପୁତ୍ର ଯୋଉ ଯୋଉ ଆକର୍ଷଣ ରହିଛି, ବାତ୍ସଲ ପ୍ରେମ, ପିତାର ପୁତ୍ର ପ୍ରତି ବାତ୍ସଲ ପ୍ରେମ ରହିଛି ଏବଂ ପୁତ୍ରର ପିତା ପ୍ରତି ଯୋଉ ପ୍ରେମ ରହିଛି, ତେଣୁ ସେଇ ପ୍ରେମରେ ସେ ଆକର୍ଷିତ ହେଇକରି ସେ ଚାହିଁଲେ ପିତାଙ୍କର କୋଳରେ ବସିବା ପାଇଁ। କିନ୍ତୁ ସେଠି ସୁରୁଚି ରହିଛନ୍ତି, ଉତ୍ତାନପାଦଙ୍କର ଅତି ପ୍ରିୟା ସୁନୀତିକୁ ସେ ଭଲ ପାଉନାହାନ୍ତି, ଦାସୀ ଭଳି ରଖିଛନ୍ତି। ତେଣୁ ସୁରୁଚି ବିଭିନ୍ନ ପ୍ରକାର ଅପମାନ ସୂଚକ କଥା କହିଛନ୍ତି ଧ୍ରୁବଙ୍କୁ। ତପସ୍ୟା ଆରାଧ୍ୟ ପୁରୁଷ ତସେବାମ ଗ୍ରହଣ ମୟ ଗର୍ଭୀତ୍ୱ ସାଧାତ୍ମାନ ଯଦିଚ୍ଛା ସେ ଉପାସନ। ତମ ପିତାଙ୍କ ପରେ ବସିବାର ଅଧିକାର ନାହିଁ, କାହିଁକି ମୁଁ ତ ତାଙ୍କର ପୁତ୍ର, ତା ପୁତ୍ର ହେଲେ କଣ ହବ? ତମ ମାଙ୍କର ଅଲଗା, ତମ ମାଙ୍କର ମୋର ଗର୍ଭଦାସୀନ। ତେଣୁ ତମେ ଭଗବାନଙ୍କର ଆରାଧନା କର, ତପସ୍ୟା ଆରାଧ ପୁରୁଷ ତସେବାମ ଗ୍ରହଣ ମୟ, ତାଙ୍କର ଅନୁଗ୍ରହରେ ଗର୍ଭେ ମୋର ଗର୍ଭରେ ତମେ ଆସିବ, ତାହେଲେ ତମେ ଉପାସନ ଏଇ ରାଜାଙ୍କର ଆସନରେ ବସିପାରିବ। କହିବାର ଅର୍ଥ ହଉଛି ତମେ ଏଇ ଶରୀର ତ୍ୟାଗ କଲେ ଯାଇକି ପରଜନ୍ମରେ ଏଇ ପିତାଙ୍କର ଆସନରେ ବସିପାରିବ। ଯଦିଓ ଧ୍ରୁବ ପାଞ୍ଚ ବର୍ଷ ବାଳକ, କିନ୍ତୁ କ୍ଷତ୍ରିୟ ବାଳକ। କ୍ଷତ୍ରିୟ ବିଷୟରେ ବର୍ଣ୍ଣନା କରାଯାଇଛି ଅଷ୍ଟାଦଶ ଅଧ୍ୟାୟ ଭଗବତ ଗୀତାରେ, ଶୌର୍ଯ୍ୟ ତେଜ ଧୂତି ଦାକ୍ଷ ଯୁଦ୍ଧ ଚାପିଏ ପଳାୟନ ଦାନ ବିଷୟ ଭାବସ୍ୟ କ୍ଷାତ୍ର କର୍ମ ସ୍ୱଭାବ। ଏ କ୍ଷତ୍ରିୟର ସ୍ୱଭାବ ରହିଛି, ବହୁତ ତାଙ୍କର କ୍ରୋଧ ଆସିବ। ତେଣୁ ସେ କ୍ରୋଧ ପ୍ରକାଶ କରି ତାଙ୍କ ମାଙ୍କ ଯେତେବେଳେ ଯାଇଛନ୍ତି, ତାଙ୍କର ମା କହିଛନ୍ତି ଯଦିଓ ତମର ମାତା, ଯଦିଓ ସେ କ୍ରୋଧରେ ତମକୁ କହିଛନ୍ତି କଥା, କିନ୍ତୁ ଯାହା କହିଛନ୍ତି ଠିକ କହିଛନ୍ତି। ଭଗବାନଙ୍କର ଆରାଧନା କଲେ ତମେ ସବୁକିଛି ପ୍ରାପ୍ତ ହେଇପାରିବ। ଅକାମ ସର୍ବ କାମ ବା ମୁଖ୍ୟ କାମ ଉଦାରଦି ତୀବ୍ରେଣ ଭକ୍ତି ଯୋଗେନ ଯଜିତ ପୁରୁଷଙ୍କ ପରମ। ଆପଣଙ୍କର କୌଣସି କାମନା ନଥାଉ ବା ସମସ୍ତ କାମନା ଥାଉ ବା ମୁଖ୍ୟ କାମନା ଥାଉ, ଯଦି ଆପଣ ଭଗବାନଙ୍କର ଫଳନ କରିବେ ତାହେଲେ ସମସ୍ତ କିଛି ଆପଣ ପ୍ରାପ୍ତ ହେଇପାରିବେ। ତେଣୁ ମା ଯେତେବେଳେ ଏଭଳି କହିଲେ, ଧ୍ରୁବ ସାଙ୍ଗେ ସାଙ୍ଗେ ଘର ଛାଡ଼ି ଚାଲିଯାଇଛନ୍ତି ଭଗବାନଙ୍କ ଅନୁସରଣରେ। ଆମେ ଯଦି ଭଗବାନଙ୍କ ଅନୁସରଣରେ ଯିବା ତାହେଲେ ଭଗବାନ ଆମକୁ ଜଣେ ଉପଯୁକ୍ତ ଗୁରୁଙ୍କୁ ପ୍ରେରଣ କରିବେ, ଯାହାଫଳରେ କି ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ତେଣୁ ଧ୍ରୁବ ମହାରାଜ ପାଞ୍ଚ ବର୍ଷର ବାଳକ ଜଙ୍ଗଲ ଭିତରେ କାନପୁରରୁ ତାଙ୍କର ରାଜ୍ୟ ରହିଥିଲା, ସେଠୁ ଆସି ଯେତେବେଳେ ଯାଉଛନ୍ତି ଜଙ୍ଗଲରେ ଯାଉଛନ୍ତି, ସେଇ ସମୟରେ ହାତୀ ବାଘ ସବୁ ଦେଖି ତାଙ୍କୁ ଭାବୁଛନ୍ତି ଇଏ ଭଗବାନ କି। କିନ୍ତୁ ସେମାନେ କିଛି ତା ପ୍ରତି ହିଂସା କରୁନାହାନ୍ତି, କାରଣ ଭଗବାନ ପରମାତ୍ମା ଉପରେ ସମସ୍ତ ହୃଦୟ ରହିଛନ୍ତି। ତେଣୁ ଭଗବାନଙ୍କର ନିର୍ଦ୍ଦେଶ କ୍ରମେ ନାରଦ ମୁନି ଯାଇଛନ୍ତି ପହଞ୍ଚିଛନ୍ତି। ତେଣୁ ସେ କହିଛନ୍ତି ଯେ ହେ ଧ୍ରୁବ, ତମେ ଛୋଟ ପିଲା, ତମେ କଣ ଭଗବାନ ପ୍ରାପ୍ତ ହବ? ତମର ବର୍ତ୍ତମାନ ଖେଳିବା ସମୟ, ଯୁବକ ଅବସ୍ଥା ଅଛି, ବୃଦ୍ଧକ ବାର୍ଦ୍ଧକ ଅବସ୍ଥା ଆସିଲେ ତମେ ସେତେବେଳେ ଭଗବାନଙ୍କୁ ଭଜନ କରିବ। ବର୍ତ୍ତମାନ କଣ ଛୋଟ ପିଲା ତମେ ଖେଳୁଛ, ଖେଳିବାର ବୟସ ତମର, ତାହେଲେ ମୁଁ ତମକୁ ପିତାଙ୍କୁ କହିବି, ସେ ତମକୁ କୋଳରେ ବସେଇବି, ତମ ଆସନରେ ବସେଇବି। କିନ୍ତୁ ଧ୍ରୁବ କହିଲେ ନା ନା, ଏ ଧ୍ରୁବ ହେଉଛି ନିଶ୍ଚିନ୍ତ, ଏଠି ନିଶ୍ଚିନ୍ତ ସେ ନାହିଁ, ଦୃଢ ନିଶ୍ଚିନ୍ତ କରିଛନ୍ତି ଧ୍ରୁବା ନୀତି ମଧ୍ୟ ମନ ଏ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ସନ୍ଦେହ ମଧ୍ୟ କରିଛନ୍ତି। ତେଣୁ ମୋର ଭଗବାନ ଦରକାର, ଆପଣ ଯଦି ସେ ଭଗବାନ ପ୍ରଦାନ କରିପାରିବେ ତାହେଲେ କିଛି କୁହନ୍ତୁ, ନହେଲେ ମୁଁ ମୋର ରାସ୍ତା ଦେଖିବି, ଆପଣ ଅନ୍ୟ ରାସ୍ତା ଦେଖନ୍ତୁ। ତେଣୁ ନାରଦମୁନି ଦେଖିଲେ ଯେ ପ୍ରକୃତରେ ଧ୍ରୁବ ହେଉଛନ୍ତି ପ୍ରକୃତ ଉପଯୁକ୍ତ ଛାତ୍ର। ଯେମିତି ଶିଷ୍ୟ ଗୁରୁଙ୍କର ପରୀକ୍ଷା ନିଏ, ଗୁରୁ ମଧ୍ୟ ଶିଷ୍ୟଙ୍କର ପରୀକ୍ଷା ନେବେ। ଶିଷ୍ୟ ଗୁରୁର ପରୀକ୍ଷା ନେବାର କୌଣସି ଅଧିକାର ନାହିଁ, କାରଣ ସେ ଅଜ୍ଞ। ଓଂ ଅଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାପୟା ଚକ୍ଷୁରୋନ୍ମୃତଂ ଜ୍ଞେନ ତସ୍ମୈ ଶ୍ରୀ ଗୁରୁବେ ନମଃ। আমি অজ্ঞান ভিতরে আছে। গুরুদেব আমার চক্ষুরে জ্ঞান রূপক অঞ্জন দিয়ে দিয়ে যাফলে কি আমি জ্ঞান প্রাপ্ত হই, আমি আলোক দেখি পাবো। তেমন গুরুকর শক্তি রয়েছে, সে পরীক্ষা করবে, শিষ্যর প্রকৃত শক্তি না, সে কেবল ভগবান উপরে নির্ভর করবে, উপযুক্ত গুরুঙ্ ভগবান প্রার্থনা কলে কৃষ্ণ গুরু কৃষ্ণ প্রসাদ পায়ে ভক্তি লতা বিজ। তেমন নারদমণি তাকে কহিলেন, আমার সংক্ষেপে কহিবা কারণ বহুত বড় প্রশ্ন রয়েছে, তো গোটিয়ে শ্লোক কহিবা যে নারদমণি কৌশলী দেবকু যে তুমি গুণাধিকার মূলম রূপে অনুপ্রসম গুণাধমা মৈত্রী সমানা অনুচ্ছেন নাপি অভিভূয়তে। এইসব আহ্বান করে শিক্ষা প্রভুপাদ মহারাজ ভারতে কৌশল এনভি ডিরাইজন অ্যান্ড প্রাইভেট দিজ আর দি থ্রি কলেজ অফ মেন্টাল ডিভুলেশন। আমি কাহিনী দুঃখ পাচ্ছে না এই তিনোটি কারণ, আমি ঈর্ষা করছে আমার যে উন্নত স্তরে আছেন তাকে ঈর্ষা করছে, কিন্তু আমার কম করার কথা নারদমণি কৌশল গুণা দিগান উদম বুঝছে, আমার যে উন্নত গুণ প্রাপ্ত হয়েছেন তাকে দেখলে তাকে আমি আনন্দ হওয়ার কথা উদম বুঝছে। অনুপ্রসন গুণা গুণা যে আমার নিম্ন স্তরের অনেক তাকে প্রতি কৃপা করার কথা, কিন্তু আমি তাকে সদা প্রয়াস করছে ডিরাইভ করছে, এবং যে মৈত্রী সমানাত নিজ সমান স্তরে অনেক তাকে প্রতি আমি মৈত্রী আচরণ করা, কিন্তু আমি কম করছে না আমি গর্ব করছি তাকে প্রতি তাকে পাখে। তেমন এইভাবে ভাবে আমি তৃতীয় গর্ভীভূত হচ্ছে। তেমন যাই হোক নারদমণি ধ্রুব মহারাজ কু দেড়ে মন্ত্র ধরে ওম নম ভগবতী বাসুদেবায় ভগবান রূপ বর্ণনা কলে, কেমিতি ভগবান প্রাপ্ত হব সে বিষয়ে সব বিভিন্ন সব উপায় সব দেলে, কিভাবে ভগবান আরাধনা করব। এবং ধ্রুব মহারাজ মধ্য গুরুঙ্কর কথা অনুসারে মধুবন কু যাইছেন বৃন্দাবন মধুবন, বর্তমান মধ্যে রয়েছে ধ্রুব লীলা বলে স্থান রয়েছে, সেটি ধ্রুব মহারাজ ছ মাসের ভগবান প্রাপ্ত হয়েছিলেন। তিন দিনে সে কপিত এবং বদর খাইকি রোলে, তিন দিনে গোটে দিন খাওলে প্রথম মাস, দ্বিতীয় মাসের ছদিন গোটে থর কেবল তৃণ এবং পর্ণ বা পত্র খাইকি নিবন্ধন করলে, তৃতীয় মাসের নদিন থাকে কেবল জলপান করে সে রোলে, চতুর্থ মাসের বার দিন থাকে কেবল বায়ু পক্ষ করে রোলে, এবং পঞ্চম মাসের গোটিয়ে পদরে ভগবান যে কৃষ্ণ গর্ভ, আমি কুয়ারে দশম সঙ্গে আসব সে কৃষ্ণ গর্ভ গর্ভে আসছিল ভগবান নারায়ণ কৃষ্ণ গর্ভ, সে আসি সে উপস্থিত হলে এবং ধ্রুব মহারাজকে তাঙ্কর অভিরচিত যে ধ্রুব লোক রয়েছে সেটা প্রদান করেছেন। যদিও ধ্রুব মহারাজ চাহুনাতে নেওয়া, কারণ যদিও সে চাহুলে গোটে বিরাট বড় রাজ্য যাকে তাঙ্কর পিতা উত্তান পাদঙ্কর ঠারু অধিক থিব, উত্তান পাদঙ্কর পিতা মনু স্বামী মনক ঠারু অধিক রাজ্য সে চাহুলে, স্বামী মনক ঠারু পিতা ব্রহ্মাঙ্কর এই চৌদশ চতুর্দশ ভুবন রয়েছে যে চারিশ কোটি মাইল আঠার উন্নত রাজ্য সে চাউলে। আমার ভুবনেশ্বর আমার কত দরকার রাজ্য কত স্থান 2000 স্কোয়ার ফিট, কিন্তু এতে বিরাট বড় রাজ্য প্রদান কলে মধ্যে ধ্রুবটাকে প্রদান কলে মধ্যে ধ্রুবকে লাগিলা কিভাবে ভাবে না কাচম বিচ্ছিন্ন নপি দিব্য রত্ন স্বামী কুঠাতোষ্ণি বরং ন যাচে, তাকে এতে বিরাট বড় রাজ্য এতে লোক ধ্রুব লোক সেটা তাকে লাগুছি মাত্র কত খন্ড কাচ ভাই কাচর কম মূল্য রয়েছে, কিন্তু ভগবান যেতে প্রাপ্ত হয়েছেন তাকে লাগুছি মো দিব্য রত্ন প্রাপ্ত হয়েছি মোর আর কোণী আবশ্যকতা না, কিন্তু যেহেতু তাঁর কামনা লা ভগবান মানুষ ধ্রুব লোক প্রদান করছেন, বহু বিস্তার প্রসঙ্গে আমি সংক্ষেপে বর্ণনা করছে। তেমন এইভাবে ভাবে ধ্রুব মহারাজ ভগবান কহিলেন তুমি 3600 বর্ষ ধরে রাজ্য শাসন করব, এবং সে আসি উত্তনপাদ দেখি উত্তনপাদ দেখলে নিজের পুয়ু ভগবান প্রাপ্ত হয়েছেন, সে তাকে আলিঙ্গন করি ভগবান আলিঙ্গন করাইবার তাকে আনন্দ লাভ হলা, তাঁকর বিমাতা সুরুচি মধ্য ধ্রুবকে দেখি সে মধ্য আনন্দ প্রাপ্ত হলে, যে ভগবান ভক্ত সমস্ত তাঁকে প্রতি আকর্ষিত হুম, যেমনি জল নিম্নকু বহি যায় সেভাবে সমস্তে ଭଗବାନ ଭକ୍ତପତି ଆକର୍ଷିତ ହୁଅନ୍ତି, ଭଗବାନ ଭକ୍ତପତି ପ୍ରଣାମ କରନ୍ତି। ତେଣୁ ଏଇଭଳି ଭାବରେ ଧ୍ରୁବ ମହାରାଜ 36,000 ବର୍ଷ ଧରି ରାଜ୍ୟ ଶାସନ କଲେ। ତାଙ୍କର ଭାଇ ଉତ୍ତମଙ୍କୁ ଯକ୍ଷମାନେ କୌଣସି ସମୟରେ ଉତ୍ତମ ଯେତେବେଳେ ଯାଇଥିଲେ ଶିକାର କରିବା ପାଇଁ ଯକ୍ଷମାନେ ତାଙ୍କୁ ହତ୍ୟା କରିଥିଲେ। ତେଣୁ ଧ୍ରୁବ ମହାରାଜ ଯକ୍ଷମାନଙ୍କୁ ଯାଇକି ବଧ କରିଛନ୍ତି। ତେଣୁ ଏଥିରେ ମଧ୍ୟ ଗୋଟେ ନାମ ନାମ ମହାତ୍ମା ରହିଛି ଗୋଟେ ଶ୍ଳୋକ, ଯେ ନାମ ଧେୟ ଅଭିଧାୟ ନିଶମଚାଧା ମୃତ୍ୟୁ କରନ୍ତି। ଯେଉଁମାନେ ଭଗବାନଙ୍କ ନାମକୁ ପାଠ କରିବେ, ଯେ ନାମ ଧେୟ ଅଭିଧାୟ ନିଶମଚାଧା ଲୋକ ଅନ୍ଧସି କରନ୍ତି ଦୁସ୍ତରମଙ୍ଗ ମୃତ୍ୟୁ। ଯେଉଁମାନେ ଭଗବାନଙ୍କ ନାମକୁ ଆଶ୍ରୟ ନେବେ ସେମାନେ ମୃତ୍ୟୁକୁ ବହୁତ ସହଜରେ ପାର ହେଇପାରିବେ। ଯେତେବେଳେ ଭଗବାନ ଯେତେବେଳେ ଧ୍ରୁବ ମହାରାଜ ଏଇଭଳି ରାଜ୍ୟଶାସନ କରି ଯେତେବେଳେ ଅଞ୍ଚଳରେ ତାଙ୍କର ପୁତ୍ର ଉତ୍କଳକୁ ପ୍ରଦାନ କରିଛନ୍ତି ରାଜ୍ୟଶାସନ ରାଜ୍ୟଭାର, ଉତ୍କଳ ସେ ନେଇଛନ୍ତି, ତାଙ୍କର ଭାତା ନେଇଛନ୍ତି। ତାପରେ ସେ ଚାଲି ଆସିଛନ୍ତି। ସେଇ ସମୟରେ ବୈକୁଣ୍ଠ ଲୋକ ବିମାନ ଆସିଛି ଏବଂ ସେ ବିମାନ ଦେଖି ଧ୍ରୁବ ମହାରାଜ ଯେତେବେଳେ ସେ ବିମାନକୁ ଉପରେ ଚାଲିବା ପାଇଁ ଯାଉଛନ୍ତି, ସେଇ ସମୟରେ ଜଣେ ବ୍ୟକ୍ତି ଆସି ପହଞ୍ଚି ଯାଉଛନ୍ତି। ସେ କହୁଛନ୍ତି, ମୁଁ ହେଉଛି ମୃତ୍ୟୁ, ଆପଣ ଯେତେବେଳେ ଶରୀର ତ୍ୟାଗ କରିବେ ତାହେଲେ ଉନ୍ନତ ଲୋକକୁ ଯିବେ, ଏହି ଶରୀର ତ୍ୟାଗ କରିଦିଅନ୍ତୁ, ମୋତେ ସ୍ୱୀକାର କରନ୍ତୁ। ତେଣୁ ଧ୍ରୁବ ମହାରାଜ କହିଲେ, ଠିକ ଅଛି, ମୁଁ ଆପଣଙ୍କୁ ସ୍ୱୀକାର କରୁଛି। ଯେତେବେଳେ ଯମରାଜ ମୃତ୍ୟୁ ସ୍ୱୟଂ ମୃତ୍ୟୁ ଯେତେବେଳେ ମସ୍ତକୁ ନୁଆଁ ଦେଇଛନ୍ତି, ଧ୍ରୁବ ମହାରାଜ ତଦାତ୍ମାନ ପାଦ ପୁତ୍ର ତଦର୍ଶ ଅନ୍ତମାଗତମ ମୃତ୍ୟୁ ମୂର୍ଦ୍ଧି ପଦମ ଦତ୍ତା ଆରୁଢିହା ଭୂତପୂରମ। ମୃତ୍ୟୁର ପାଦ ସେ ପାଦ ଦେଇକରି ମୃତ୍ୟୁର ମସ୍ତକରେ ପାଦ ଦେଇ ସେ ବୈକୁଣ୍ଠକୁ ଯାଇଛନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁକୁ ଏଇଭଳି ଭାବରେ ଜୟ କରିଯାଆନ୍ତି। ମାମ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନାମ କୁହନ୍ତି ମହାତ୍ମା ସଂସ୍କୃତି ପରମାଙ୍ଗତା। ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେବେ ସେମାନେ ଆଉ ମୃତ୍ୟୁ ଲୋକକୁ ପ୍ରାପ୍ତ ହେବେ ନାହିଁ, ସେମାନେ ଭଗବାନଙ୍କ ଧାମକୁ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ଧ୍ରୁବଙ୍କର ପରେ ତାଙ୍କର ବଂଶ ପରମ୍ପରାରେ ଆସୁଛନ୍ତି ବେଣ ବେଣ ମହାରାଜ, ଯିଏକି ଯଦିଓ ମହାରାଜ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ ଥିଲେ ସେକୁଲାର। ଆମର ଯେମିତି ସେକୁଲାର କଣ୍ଟ୍ରି କରିଥାନ୍ତି ସେଇଭଳିଆ ସେକୁଲାର, ସେ ଧର୍ମକୁ ଗ୍ରହଣ କରୁନଥିଲେ। ଧର୍ମ କଣ? ଦେବତା ବ୍ରହ୍ମା ଦେବୀ ଇନ୍ଦ୍ର ଏମାନେ ସମସ୍ତେ ରାଧାର ଶରୀରରେ ଉପସ୍ଥିତ, ତମେ କାହିଁକି କାହାର ବଦନ କରିବ? ହରିଙ୍କର ବଦନ କାହିଁ କରିବ? ମୋର ବଦନ କର। ଏଇଭଳି ଭାବରେ ସମଗ୍ର ଅଧର୍ମକୁ ଆଚରଣ କରିଥିଲେ। ତେଣୁ ରାଜ୍ୟରେ ବହୁତ ଅନାଚାର ବ୍ୟାପିଗଲା। ବ୍ରାହ୍ମଣ ମାନେ ଯେବେ ତାଙ୍କୁ ଉପଦେଶ ଦେଲେ ସେ ତାକୁ ଆହୁରି ତାଙ୍କୁ ତିରସ୍କାର କଲେ। ତମେ କଣ କହୁଛ, ଯେମିତି ଜଣେ ସ୍ତ୍ରୀ ତାର ପତିକୁ ଛାଡି ଉପପତିକୁ ବରଣ କରେ, ତମେ ସେଇଭଳି ଭାବରେ ମୁଁ ତମର ଦେବତା, ମୁଁ ତମର ଭଗବାନ, ମତେ ପୂଜା ନକରି ତମେ କିଏ ହରିଙ୍କ ପୂଜା କରୁଛ? କିଏ ସେ ହରି? ତେଣୁ ଯାହା ହଉ, ବ୍ରାହ୍ମଣ ମାନେ କ୍ରୋଧ ପ୍ରକାଶ କରି ବେଣୁଙ୍କୁ ହତ୍ୟା କରିଛନ୍ତି। କେବଳ କଣ ନିଜ ନିଜର ଅଭିଶାପରେ ତାଙ୍କୁ ମୃତ୍ୟୁ ଦେଇଛନ୍ତି, ତାଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କର ଶରୀର ମନ୍ଥନ କରି ପୃଥୁ ମହାରାଜ ଆସିଛନ୍ତି। ପୃଥୁ ମହାରାଜ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର ପୃଥୁ ମହାରାଜ। ତେଣୁ ପୃଥୁ ମହାରାଜ ଯେହେତୁ ବେଣ କଣ କରିଥିଲେ, ତାଙ୍କ ସମୟରେ ଧର୍ମ ଠିକ ଭାବରେ ପାଳନ କରାଯାଉନଥିଲା, ଅଧର୍ମର ଚାରିପାଦ ସୁରକ୍ଷିତ ଥିଲା, ଧର୍ମର ଚାରିପାଦ ନଷ୍ଟ ହୋଇଯାଇଥିଲା। ତେଣୁ ପୃଥିବୀ ଦେବୀ ସମସ୍ତ ଶସ୍ୟକୁ ନିଜ ଗର୍ଭରେ ରଖିଦେଇଥିଲେ ଏବଂ ଏ ସମସ୍ତ ଆସିବ, ଏ ସମୟ ଆସିବ, ଭବିଷ୍ୟତରେ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଲୋକମାନେ ଖାଇବାକୁ ପାଇବେ ନାହିଁ। କାହିଁକି ନା ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ନିଜର ଶରୀର ତୃପ୍ତି ପାଇଁ ଗ୍ରହଣ କରୁଛନ୍ତି। ଭଗବତ ଗୀତା ଭଗବାନ କହିଛନ୍ତି, ଯଜ୍ଞ ଶିଷ୍ଟା ଆସିନ ସନ୍ତୁ ମୁଚ୍ଛନ୍ତେ ସର୍ବ କହିବି ସେଇ ଭୁଞ୍ଜନ୍ତେ ତୁ ଏବଂ ପାପା ଯିଏ ପଚନ୍ତି ଆତ୍ମ କାରଣ। ଆମେ ନିଜ ପାଇଁ ଭୋଜନ କରୁଛେ ମାନେ ଆମେ ପାପ ରକ୍ଷଣ କରୁଛେ। ଇଏ ହେଉଛି ଭଗବାନଙ୍କ ସମ୍ପତ୍ତି, ଏ ଖାଦ୍ୟ ଭଗବାନ ପାଇଁ ଉଦ୍ଦିଷ୍ଟ। ତେଣୁ ଭଗବାନ ବିନୟ ସହକାରେ କହୁଛନ୍ତି ଅର୍ଜୁନକୁ, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତା ତ୍ୱଚ୍ଛତି ତଦଂ ଭକ୍ତି ଉପଭୂତଂ ଅସ୍ମାମି ପ୍ରଦାତ୍ମନଃ। ପତ୍ରଟି ମାଗୁଛନ୍ତି, ଫୁଲଟି ମାଗୁଛନ୍ତି, ଫଳଟି ମାଗୁଛନ୍ତି, ପାଣି ମଧ୍ୟ ଦିଅ କିଛି ନହେଲେ ନାହିଁ, ସେଥିରେ ଭଗବାନ ସନ୍ତୁଷ୍ଟ ହେଇଯିବେ। ସେଠିକି ଦେବା ପାଇଁ ମଧ୍ୟ ଆମେ ନା ଆମେ କିଛି ଦେବୁନି, ଆମେ ନିଜ ଇନ୍ଦ୍ର ତୃପ୍ତି ପାଇଁ ଖାଇବୁ। ତେଣୁ पृथ्वी देवी समस्त शस्य को निज गर्भरे रखिदेवे जमी होता गण महाराज समय पृथ्वी आसिकी भगवान पृथ्वी भगवान अवतार से समस्त धर्म स्थापन कले कि तथा शस्य उत्पन्न होगा ना प्रजा मान राधा कुमार आसिक प्रार्थना कले दुख नवेदन कले तेणु पृथ्वी महाराज क्रोध प्रकाश कर पृथ्वी देवी हत्या करने प्रस्तुत है तेणु पृथ्वी देवी प्रार्थना कहते जे आपण पिता बेण महाराज ठीक भाव धर्म पालन कर जो कि लोक मैंने इंद्र तृप्ति ये सब शस्य बीज जो रही खाद्य सब रही खाद्य सब्जी सब रही निज इंद्र तृप्ति व्यवहार करते भगवान व्यवहार करना से मुझे गर्व रखी तेणु आप पृथ्वी दोहन करूँ पृथ्वी दोहन कले आप शस्य प्राप्त हो पारे तेनालीराम कह पृथ्वी महाराज सब विभिन्न प्रकार किए कौन सब दोहन कर पृथ्वी सबकि रही देवता मान मनुष्य मान गंधर्व मान अवसर मान समे जहाँ जहाँ आवश्यकता से सब प्राप्त है पृथ्वी को दोहन कर पृथ्वी महाराज यज्ञ करते यज्ञ कर भगवान को संतुष्ट विधान करने यज्ञ करते यज्ञ में जो अश्व रही अश्व को इंद्र चोरी नहीं गले अतिमणि से समय कहले क्या कहले पुत्र पृथ्वी पुत्र विजिताश्व नाम हो गला कारण इंद्र अश्व को चोरी नहीं जाते इंद्र ठार से अश्व को पुणी फेरिक आने से नाम होता विजिताश्व तेणु विजिताश्व ये भाव में पृथ्वी महाराज जो यज्ञ कर अंतिम भगवान से आविर्भाव होती यज्ञ स्थल इंद्र जो इंद्र को आणिक आस इंद्र अपराध कर आणिकी आस पृथ्वी महाराज भगवान प्रार्थना कर यज्ञ सफल होती कारण भगवान से उपस्थित रही यज्ञ हूँ भगवान उद्देश्य हवा कथा तेणु भगवान जो उपस्थित रही यज्ञ सफल तेणु भगवान कहते तुम मो ठू कौन बर ग्रहण करने चाहो पृथ्वी महाराज कहते बहुत सुंदर स्तुति कर काम है ना अथ तदपि हम कह मधु ना मोर दरकार नहीं महत्मान अंतर हृदय मुखच्युत विदर्श करना बार से भगवान कौन प्रार्थना कर मत अयुत कर्ण दिखा दुईटा कर्ण मोर हो भगवान कथा श्रवण कर दस हजार कर्ण दिखा आम भगवान कथा श्रवण करवा तो कथा श्रवण एत आसक्ति स्वयं भगवान कथ शुणा आग्रह प्रकाश कर भगवान कहते नाम भगवान कौटी उपस्थित रुहति जो भगवान कथा कीर्तन हुए भगवान सही तेणु ये भाव में पृथ्वी महाराज सुंदर भाव राजशासन करते कथा रही संक्षेप वर्णना करवा पृथ्वी महाराज पर वर्ष प्रकार जो कह विजिताश्व पुत्र होती हबीरधानी पुत्र होती प्राचीन बरी प्राचीन बरी पुत्र होती प्रचेता दस जन पुत्र समय एक बड़ी व्यवहार प्रचेता प्राचीन बड़ी प्रचेता मान पठे भगवान सृष्टि करने भगवान आराधना करने तेनाली प्राचीन बड़ी से समय नारायण सरोवर में शिवजी को देखा दर्शन करेणु शिवजी प्रीत हो गए रुद्र गीता प्रदान कर जो गीत पाठ कले भगवान से प्रीत हे रुद्र गीत रुद्र गीत प्राप्त ही से पचता मान भगवान आराधना कर आराधना कला भगवान निजे आविर्भाव ही वर प्रदान कर ग्रहण कर प्रचता मान कहते तुलेयम लगना न स्वर्गम न पुनर्भवम भगवत संगी संगस गोटे लव गोटे एक भाग एगार भाग सेकेंड एगार भाग भागे लव एति समय जदि आम साधु संग प्राप्त है ता सहित किसी समय नहीं पार नहीं तुलेनाकि न स्वर्गम स्वर्ग मध्य समान हो पार ना पुनर्भवम मुक्ति मध्य समान हो पार ना तेणु जो मैंने भगवान संगी जी संग प्राप्त हवा ए मर्त आठ रु अधिक कौन आशीष अच्छी এইভাবে ভাবে সে ভগবান প্রার্থনা করছেন তেমন ভগবান তাঁর কৃত হয়ে তাঁর বহু বর প্রদান করছেন সে বহু বর্ষ কাল রাজ্য শাসন করবে সমস্ত সিদ্ধি প্রাপ্ত হবে এইভাবে ভাবে ভগবান বর প্রদান করছেন এখানে প্রাচীন বর্ণী যে কি প্রাচীন বর্ণী কাকে তাঁর নাম হয়েছি না সে বহু যজ্ঞ করুলে কর্ম করলে যজ্ঞ যে রয়েছে পশুপলি ইত্যাদি রয়েছে এই যে পুষ পকাইছিলে প্রাচীন বা পূর্ব দিনকু এত কুশ বিচারিকি রয়েছিল এটি যজ্ঞ হল এটি সরলা পরে আজ আমার এটি সপ্তাহ হয়েছি পুরো আসন্তকালে আর গোটে জায়গায় সপ্তাহ হব সাত দিন পরে এইভাবে ভাবে সবুঠি যজ্ঞ চালিছিল সারা পৃথিবী তাঁর যজ্ঞ কার্য চালিছিল যেটি সবুঠি দেখা কুশ রাশি রয়েছিল সেখানে তাঁর নাম হয়েছিল প্রাচীন বরি বরি অর্থ হচ্ছে কুশ প্রাচীন এবে পূর্ব দিক এভাবে সে কর্মকাণ্ড ধারণে লিপ্ত রয়েছে তেমন নারদ মুনি তাকে উপদেশ প্রদান করে সেই সব পুরঞ্জন উপাখ্যান কেমন জনে পুরুষ জনে স্ত্রী প্রতি আকর্ষিত হয়েকি যেভাবে বিভিন্ন কার্য করুচি পরজন্মে সে পুরো স্ত্রী জন্ম প্রাপ্ত হচ্ছে এইভাবে ভাবে পুরঞ্জন উপাখ্যান প্রদান করবার প্রাচীন বর্ণীর জ্ঞান উদয় হয়েছে তেমন সে ভগবান আরাধনা করে ভগবত ধ্যান প্রাপ্ত হয়েছেন প্রচেতা মানে যেতে ভগবান প্রাপ্ত হলে শিক্ষা প্রাপ্ত হলে ভগবান আশীর্বাদ প্রাপ্ত হলে সে অনেক বর্ষ কাল রাজ্য শাসন করছেন তারপরে সে যেতে ভগবান শরণ যাই শ্রদ্ধা করা যাচ্ছেন সেই সময় নারদ মুনি আসি তাকে উপদেশ প্রদান করছেন গোটে শ্লোক কৈছে বহু গুরুত্বপূর্ণ শ্লোক চতুর্থ স্কন্ধ ৩১ অধ্যায়ে সে শ্লোকটি রয়েছেন কোন সে শ্লোক যথা তরর্মূল বিশেচনেন তৃপ্তি তৎস্কন্ধ ভুজো পোশাখা প্রাণ তাহারা চ যথেন্দ্রিয়াণ তথৈব সর্বাহরণ মুচ্যতে ইত্যাদি যথা তরর্মূল বিশেচনেন যেমতি বৃক্ষ রয়েছে বৃক্ষর মূলরে আমি পানি দৌছে শাখা প্রশাখার পানি দৌনে বৃক্ষর মূলরে পানি দৌছে যথা তরর্মূল বিশেচন তৃপ্তি তৎস্কন্ধ ভুজো পোশাখা মূলরে পানি দেলে তার স্কন্ধ ভুজ উপশাখা সব কিছু পানি পাইযিবে কিন্তু আপনার কহিলে মূলের পানি দিয়েছিলি অভের পানি দিলে কোন অসুবিধা কি সেই নারদ মুনি আগুলি উদাহরণ দিয়েছেন কোন সেটা যথা প্রাণ মহারাজ যথেন্দ্রিয়াণ তথেই বা সর্বহরণ মজ্জিত ইত্যাদি যেমিতি আমি খাদ্য গ্রহণ করুছে খাদ্য কেমিতি কম করুছে পাটিরে খাওছে আমার পাকস্থলীকে যাচ্ছি তেমনি আমার শরীর পূর্ণ পুষ্টিপ্রাপ্ত হচ্ছে কিন্তু যদি আমার খাদ্যকে আখিরে দেবা আরাধনা কলে ভগবান রাধা মাধবঙ্কর আরাধনা কলে সমস্ত আরাধিত হয়েছেন তেমন এইভাবে ভাবে নারদ মুনি রচনা মান জ্ঞান প্রদান করছেন এইভাবে ভাবে চতুর্থ স্কন্ধ শেষ হয়েছি আমি সংক্ষেপে বর্ণনা করছে আমার নটা ভিতরে সারিয়া পড়ব তেমন পঞ্চম সন্ধ্যে ভগবান কৃপার আমি এই সেইভাবে ভাবে পাওছে ইন্সপিরেশন বা প্রেরণা পাওছে কোটা ছাড়ুছে কোটা কুছে ভগবান কৃপার এইসব কথা আসুচি ধরিয়া পড়ব কারণ এইসব যদি যেতে শ্লোক অনেক তাকে আমি কহিবা তাহলে হয়েপারি আমি গোটিয়ে গোটিয়ে অধ্যায় কহিপার যাই হোক ভগবান কৃপার আমি চতুর্থ স্কন্ধ পর্যন্ত কথা কহিলে পঞ্চম স্কন্ধ হচ্ছে নাভি ভগবান নাভি প্রদেশ তুলনা করা যায় পঞ্চম স্কন্ধ আজ আমার পাঠ হচ্ছিল ভাগবত পাঠ হচ্ছিল পঞ্চম স্কন্ধ তেমন পঞ্চম স্কন্ধে প্রিয়ব্রত মনুকে কথা কহ প্রিয়ব্রত যে কি স্বয়ং মনুকর প্রথম পুত্র জ্যেষ্ঠ পুত্র প্রিয়ব্রত সে মূলরু সে চাহুলে সংসার কর্ম করিয়া পাই সন্ন্যাস গ্রহণ করিয়া পাই কিন্তু যেতবে উদ্দান পাদর শাসন সরিগলা সেতবে সাধু মনু তা অনুরোধ কলে তা জ্যেষ্ঠ পুত্র যে তুমি রাজ্য শাসন ভার গ্রহণ কর কিন্তু সে চাহু নথিলে শাসন ভার নেওয়া পাই আজিকালি কম হচ্ছে কেমিতি কম করি আমি শাসন করিব কিন্তু এটি প্রিয়ব্রত କୁଦୌ ସେ ଜ୍ୟେଷ୍ଠ ପୁତ୍ର ତାଙ୍କୁ ଶାସନ ରାଜ୍ୟ ଶାସନ ଦିଆଯାଉଛି, ସେ ନେବା ପାଇଁ ଚାହୁଁନାହାନ୍ତି। ଇଏ ହେଉଛି ଆମର ବୈଦିକ ସଭ୍ୟତା, ଇଏ ହେଉଛି ଆମର ବୈଦିକ ସଂସ୍କୃତି। ତେଣୁ ସେ ଚାହୁଁଛନ୍ତି ଯେ ମୁଁ ଯଦି ସଂସାର ଗ୍ରହଣ କରିବି, ସଂସାର ମାୟାର ବନ୍ଧନ ହେଇଯିବି, ତେଣୁ ସେ ଚାହୁଁନଥିଲେ ରାଜ୍ୟ ଶାସନ ଗ୍ରହଣ କରିବା ପାଇଁ, ସଂସାର ଗ୍ରହଣ କରିବା ପାଇଁ। ତେଣୁ ବ୍ରହ୍ମାଷ୍ଟମୀ ଉପଦେଶ ଦେଇଛନ୍ତି, ସେ କହୁଛନ୍ତି ଯେ ଆମ ସମସ୍ତଙ୍କର ଛଅଟି ପତ୍ନୀ ଅଛି, ତେଣୁ ଗୋଟିଏ ପତ୍ନୀ ହେବା ପାଇଁ ଚାହୁଁନ, ତ ତୁମର ଛଅଟି ପତ୍ନୀ ଅଛି। କଣ କଣ ନା ଭୟଂ ପ୍ରମଥସ୍ୟ ବନେଶ୍ୱର ବିଶ୍ୱାସ ଯତଃ ସ୍ୱାସ୍ତେ ସହ ଷଷ୍ଠ ପତ୍ନ ଜିତେନ୍ଦ୍ରସ୍ୟ ଆତ୍ମରତେ ବୁଦ୍ଧସ୍ୟ ଗୃହାଶ୍ରମ କିଂ ନୁ କରୁଥିବ ବୋଧେ। ଆମର ଛଅଟି ପତ୍ନୀ ଅଛନ୍ତି, କଣ କଣ ନା ପାଞ୍ଚ ଇନ୍ଦ୍ରିୟ ପାଞ୍ଚ ବିଷୟ ଭୋଗ କରିବା ପାଇଁ ଚାହୁଁଛେ। ଏକାଦଶ ସ୍କନ୍ଧରେ ସେ ପ୍ରସଙ୍ଗ ଆସିବ ଯେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଆଇବ ପଞ୍ଚବୀ ହେବ ପଞ୍ଚ ଏକ ପ୍ରମାଦ ହିସାବ କଥା ନ ହେଲେ ଯେମନ୍ତି ପଞ୍ଚବୀ ହେବ ପଞ୍ଚ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟି ବିଷୟ ରହିଛି ଆମେ ଉପଭୋଗ କରୁଛେ, ଇଏ ଆମର ପଞ୍ଚ ପତ୍ନୀ ବୋଲି ଏବଂ ମନ ହଉଛି ଷଷ୍ଠ ପତ୍ନୀ ଛଅଟି ପତ୍ନୀ ରହି। ତେଣୁ ଯେଉଁମାନେ ଜିତେନ୍ଦ୍ରିୟ ଯେଉଁମାନେ ଇନ୍ଦ୍ରିୟକୁ ନିଜ ବସରେ କରିଛନ୍ତି ଜିତେନ୍ଦ୍ରିୟ ଆତ୍ମରତି ବୁଦ୍ଧସ୍ୟ କେଉଁମାନେ ଜିତେନ୍ଦ୍ରିୟ ଯେଉଁମାନେ ଆତ୍ମରତି ଜ୍ୟେଷ୍ଠ ଆତ୍ମରତି ଆତ୍ମନି ଏବଂ ସନ୍ତୁଷ୍ଟ ଆତ୍ମରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେମାନେ ହେଉଛନ୍ତି ଜିତେନ୍ଦ୍ରିୟ। ତେଣୁ ସେମାନେ ଗୃହାଶ୍ରମ କିନ୍ତୁ କରୁଥିବା ତାଙ୍କ ପାଇଁ ଗୃହାଶ୍ରମ କଣ ଅସୁବିଧା କରିବ, ଯେ ଜିତେନ୍ଦ୍ରିୟ ସେ ଗୃହାଶ୍ରମରେ କଣ ଅସୁବିଧା, ଟ୍ରେନିଂ ନେବେ ବ୍ରହ୍ମଚାରୀ ହେଇକିରି ରହିକିରି ସନ୍ୟାସ ରହିକିରି ଯୋଉ କାମନା ରହିଛି ବିଭିନ୍ନ ପ୍ରକାର ଉପଭୋଗ କରିବା ପାଇଁ ତାର କଣ ଫଳ ହବ। ବୃନ୍ଦାବନରେ ବୃନ୍ଦାବନରେ ସେମାନେ ଘୁଷୁରି ହେଇକି ଜନ୍ମଗ୍ରହଣ କରିବେ, ତେଣୁ ଗୃହାଶ୍ରମଟା କଣ ଅସୁବିଧା ଅଛି। ଏଇଭଳି ଭାବରେ ବ୍ରହ୍ମା ତାଙ୍କୁ ଦେଇଛନ୍ତି ଉପଦେଶ ଦେଇଛନ୍ତି, ନାରଦ ମୁନି ମଧ୍ୟ ଆସି ଉପସ୍ଥିତ ଅଛନ୍ତି, ନାରଦ ମୁନି ସେ ସମ୍ମତି କରିଛନ୍ତି। ତେଣୁ ପ୍ରିୟବ୍ରତ ସେ ପତ୍ନୀ ଗ୍ରହଣ କରିଛନ୍ତି ଏବଂ ରାଜ୍ୟଶାସନ କରିଛନ୍ତି। ତାଙ୍କ ରାଜ୍ୟଶାସନ ବିଷୟରେ ଯୋଉ ପ୍ରିୟବ୍ରତ କି ନୁହଁ ତାଙ୍କର କର୍ମ କୋଉ ପୂର୍ଯ୍ୟା ବିନେଶ୍ୱର ଭଗବାନ ବ୍ୟତୀତ ଆଉ କେହି ଏଭଳି କାର୍ଯ୍ୟ କରିପାରିବେ ନାହିଁ। ସେ ଗୋଟେ ସ୍ୱତନ୍ତ୍ର ସୂର୍ଯ୍ୟ ସୃଷ୍ଟି କରିଥିଲେ, ତାଙ୍କ ରଥ ଦ୍ୱାରା ଏଇଭଳି ସୂର୍ଯ୍ୟ ଗୋଟେ ସୃଷ୍ଟି କରିଥିଲେ, ସପ୍ତ ସମୁଦ୍ର ସୃଷ୍ଟି କରିଥିଲେ, ଏଭଳି କାର୍ଯ୍ୟ ସବୁ କରିଛନ୍ତି। ଏବଂ ତାଙ୍କର ପରେ ତାଙ୍କର ପୁତ୍ର ଆଗ୍ନିଦ୍ର, ତାଙ୍କର ଗୋଟିଏ ପତ୍ନୀଙ୍କର ପୁତ୍ର ହେଉଛି ଆଗ୍ନିଦ୍ର, କିନ୍ତୁ ଆଉ ଗୋଟିଏ ପତ୍ନୀଙ୍କର ପୁତ୍ର ହେଉଛନ୍ତି ତିନି ଜଣ ବହୁତ ବହୁତ ପ୍ରସିଦ୍ଧ ତିନି ପୁତ୍ର। ସେ ହେଉଛନ୍ତି କିଏ କିଏ ନା ଉତ୍ତମ ତାମସ ଏବଂ ରହିବର, ଏ ତିନି ଜଣ ଯେ କି ପରେ ତିନୋଟି ମନ୍ୱନ୍ତର ଶ୍ରୀ ମନୁ ହେଇଛନ୍ତି ଦେବତ। ତେଣୁ ଆଗ୍ନିଦିନ ଏଇଠି ବର୍ଷ ପରମ୍ପରା ଆସି ଆଗ୍ନିଦିନ ପୁତ୍ର ହେଉଛନ୍ତି ଆଗ୍ନିଦ ମଧ୍ୟ ସେଇଭଳି ଭାବରେ ଯାଇକିରି ତପସ୍ୟା କରି ପୂର୍ବ ଯୋଉ ବ୍ରହ୍ମା ତାଙ୍କୁ ପୂର୍ବଜିତ ନାମକ ଅବସର ପ୍ରେରଣ କରିଛନ୍ତି, ତାଙ୍କ ସହିତ ସେ ଗୃହାଶ୍ରମ କରିଛନ୍ତି। ତାଙ୍କର ପୁତ୍ର ହେଉଛନ୍ତି ନାଭି ଏବଂ ନାଭି ମେରୁଦେବଙ୍କର ସେଠି ବିବାହ କରି ତାଙ୍କର ପୁତ୍ର ଋଷଭଦେବ ଯିଏକି ଭଗବାନଙ୍କର ଜଣେ ଅବତାର ଋଷଭଦେବ। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯୋଉ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି ସେଥିରେ ଋଷଭଦେବ ଜଣେ ଭଗବାନଙ୍କର ଅବତାର ଏତେ ପ୍ରସିଦ୍ଧ ଥିଲେ ଯେ ତାଙ୍କର ଋଷଭ ସମସ୍ତେ ରାଜ୍ୟ ସାରା ସବୁ ତାଙ୍କର ନାମ ଖେଳିଗଲା ଋଷଭଦେବଙ୍କ ଦୟା। ଏଇଭଳି ଭାବରେ ଯେ ଇନ୍ଦ୍ର ତାଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କଲେ, ବର୍ଷା ବନ୍ଦ କରିଦେଲେ, ଦେଖିବା କଣ କରୁଛି ଋଷଭ ଯୋଉ ଋଷଭଦେବ କଣ କଲେ ନା ତାଙ୍କ ଯୋଗ ବଳରେ ସେ ବର୍ଷା ସୃଷ୍ଟି କଲେ। ଆମର ବୈଜ୍ଞାନିକ ଯେତେ ଉନ୍ନତି ହେଲେ ମଧ୍ୟ ବର୍ଷା କରିପାରିବେ ନାହିଁ, ଯଜ୍ଞାନ ହେଉଛି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ପର୍ଜନ୍ୟ ହବ ବୃଷ୍ଟି ହବ। ଋଷଭଦେବ ଏତେ ଶକ୍ତିଶାଳୀ ଥିଲେ ନିଜ ଯୋଗ ବଳରେ ବର୍ଷା ସୃଷ୍ଟି କଲେ, ତେଣୁ ଇନ୍ଦ୍ରଦେବ ତାଙ୍କ ନିଜର ପରାସ୍ତ ହୋଇକରି ତାଙ୍କର କନ୍ୟା ଜୟନ୍ତ ପ୍ରଦାନ କରିଥିଲେ ଋଷଭଦେବଙ୍କୁ। ଋଷଭଦେବ ବିବାହ କରିଥିଲେ କୋଉଠି, ସ୍ୱର୍ଗରେ, ହେଭେନରେ ତାଙ୍କ ବିବାହ ହେଇଥିଲା ସ୍ୱର୍ଗଲୋକରେ। ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀରେ ସେ ବିବାହ କରିଛନ୍ତି ଏବଂ ତାଙ୍କର ଶହେ ପୁତ୍ର ଦାହ ଦେଇଛନ୍ତି। ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ଆମେ ଭରତ ମହାରାଜ ବିଷୟରେ ଆସିବା ପାଇଁ ଶ୍ରବଣ କରିବା। ଆଜି ଋଷଭଦେବଙ୍କ ଯୋଉ ବିଭିନ୍ନ ପ୍ରକାର ଉପଦେଶ ରହିଛି କେତୋଟି ଉପଦେଶ ଶ୍ରବଣ କରିବା। ଏ ଉପଦେଶ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଉପଦେଶ। ଏ ଭଗବାନଙ୍କର ଉପଦେଶ, ମାନବ ସମାଜର କଲ୍ୟାଣ ପାଇଁ ସେ ଦେଇଛନ୍ତି ଏ ଉପଦେଶ। ନାୟମ ଦେହ ଦେହାଜାଙ୍କି କଷ୍ଟାମ କାମାନ ହେବେ ବିଜାନ୍ତେ ତପ ଦିବ୍ୟମ ପୁତ୍ର କାର୍ଯ୍ୟ ସତ୍ୟମ ଶୁଦ୍ଧେ ଯସ୍ମା ବ୍ରହ୍ମ ସୌଖ୍ୟମ। ଆମର କଣ ବର୍ତ୍ତମାନ ଚାରିଆଡେ ଯୋଉ ଧ୍ୱନି ଦିଆଯାଉଛି କଣ ନା, କଠିନ ପରିଶ୍ରମ ବିନା ଅନ୍ୟ କୌଣସି ଗତି ନାହିଁ। ଜାପାନରେ କଣ ଲୋକମାନେ 16 ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି, ସେଥିପାଇଁ ତାଙ୍କର ଆୟୁଷ ଅଧିକ ବୋଲି କୁହାଯାଉଛି। ଇଏ କଣ କହିବେ, କଣ ଜାଣନ୍ତି ତତ୍ତ୍ୱ? ଭଗବାନ କହୁଛନ୍ତି ନାୟମ ଦେହ ଦେହ ଭାଜା ନୃଲୋକେ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ସେ ଏଇ ଯୋଉ ଦେହ ପ୍ରାପ୍ତ ହେଇଛି କଣ ପାଇଁ ଉଦ୍ଦିଷ୍ଟ? କଷ୍ଟମ କାମ ନରହତେ ବିଡ଼ବୁଜାଙ୍ଗେ, ବିଡ଼ବୁଜା ବିଷ୍ଠାବଳି ସୁଗର ଭଳି, ବିଷ୍ଠାବଳି ସୁଗର ଭଳି ଜୀବନ ଧାରଣ କରିବା ପାଇଁ ଉଦ୍ଦିଷ୍ଟ ନୁହଁ, କଷ୍ଟ କାମ କରିବା ପାଇଁ ଉଦ୍ଦିଷ୍ଟ ନୁହଁ, କଣ ପାଇଁ ମାନବ ଜନ୍ମ ଉଦ୍ଦିଷ୍ଟ? ତପ ଦିବ୍ୟ ପୁତ୍ରକା ଜୀବନ ସପ୍ତମ ଶୁଦ୍ଧେ, ଦିବ୍ୟ ତପସ୍ୟା କରିବା ପାଇଁ କୁହାଯାଇଛି, କଠିନ ପରିଶ୍ରମ କରିବା ପାଇଁ କୁହାଯାଇ ନାହିଁ। ଜାପାନର ଲୋକ ଯେହେତୁ ପଶୁ ଚେତନାରେ ଅଛନ୍ତି, ତେଣୁ ସେ 16 ଘଣ୍ଟା ପରିଶ୍ରମ କରୁଛନ୍ତି। ଭାଗବତରେ 120 ଅଧ୍ୟାୟରେ ଭଗବାନ ଦୁଃଖ ପ୍ରକାଶ କରିଛନ୍ତି। ଆମେ ସେ ସମୟରେ ସେ କଥାଟି କହିବା, ଯେମିତି ଦରିଦ୍ର ବ୍ୟକ୍ତିକୁ ଖାଇବାକୁ ପାଉନି, ତାକୁ ଯଦି ଗୋଟେ ସ୍ପର୍ଶମଣି ଦିଆଯାଏ ସେ କେତେ ଖୁସି ହେବ, କିନ୍ତୁ ସେ ସ୍ପର୍ଶମଣି ଯଦି ଫିଙ୍ଗିଦେବ ତାହେଲେ କଣ ଅବସ୍ଥା ହେବ? ସେଇଭଳି ଭାବରେ ଏ ମାନବ ଜନ୍ମ ପ୍ରାପ୍ତ ହେଇଛେ, ଆର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ପ୍ରାପ୍ତ ହେବା। ମାଉ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନା ପୁନତି ମହାତ୍ମାନ ସଂସିଦ୍ଧି ପରମାତ୍ମତା, ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। 16 ଘଣ୍ଟା ପରିଶ୍ରମ କରି ଆମେ ବହୁତ ରୋଜଗାର କଲେ ଇଏ ସିଦ୍ଧି ନୁହଁ, ଇଏ ହେଉଛି କୁକୁର ଭଳି ଜୀବନଯାପନ କରୁଛନ୍ତି। ନାୟକ ଦେହ ଦେହ ଭାଜା ଲୋକେ କଷ୍ଟାନ କାମାନ ରହି ବୁଝାନ୍ତି, ଏ ଉଦ୍ଦିଷ୍ଟ ନୁହଁ ମନୁଷ୍ୟ ଶରୀର ପାଇଁ, ଉପଯୁକ୍ତ ନୁହଁ। ମନୁଷ୍ୟ ଶରୀର ହେଉଛି ଭଗବାନଙ୍କର ଆରାଧନା କରିବେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ। ଏଭଳି ଭାବରେ ଅନେକ ଉପଦେଶ ଦେଇଛନ୍ତି, କିନ୍ତୁ ଆଉ ଗୋଟିଏ ଶ୍ଳୋକ ଆମେ କହିବା କଥା ବିଶ୍ରାମ ଦେବା। ସେ କହୁଛି ମୁଁ ସେଦିନ ଗତକାଲି ସେଟାକୁ କହିଥିଲି ଯେ ଗୁରୁ ନ ସତ୍ସା, ଗତକାଲି ନା ଆଜି କହିଛି, କର୍ଦ୍ଦମୁନି ଯୋଉ ତପସ୍ୟା କରିଛନ୍ତି, ପୁତ୍ର ସନ୍ତାନ ଦାନ କରୁଛନ୍ତି, ସେଠି ସେ କଥା ସେ କହୁଛନ୍ତି ଋଷଭଦେବ ଯେ ଗୁରୁ ନ ସତ୍ସା, ସ୍ୱଜନ ନ ସତ୍ସା, ପିତା ନ ସତ୍ସା, ଜନନୀ ନ ସତ୍ସା, ଦୈବମ ନ ତତ୍ସା, ନ ପ୍ରତିଷ୍ଠ ସତ୍ସା, ଯାହା ନ ମୋଦୟ ସମୁଦ୍ରେ ମୃତ୍ୟୁ। ଗୁରୁ କିଏ, ସ୍ୱଜନ କିଏ, ପିତା କିଏ, ମାତା କିଏ, ପତି କିଏ, ଦେବତା କିଏ, ନା ଯିଏ ତାଙ୍କ ଶରଣରେ ଆସିଥିବା ଯେଉଁମାନେ ତାଙ୍କ ଶରଣାଗତ, ତାଙ୍କୁ ଯଦି ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ ତାହେଲେ ସେ ପ୍ରକୃତ ଗୁରୁ, ସେ ପ୍ରକୃତ ପିତା, ସେ ପ୍ରକୃତ ମାତା। ତେଣୁ ଏଇଭଳି ଭାବରେ ଉପଦେଶ ଦେଇ ଦେଶବାସୀମାନଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି। ଆମର ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଉପଦେଶକୁ ପାର୍ଲାମେଣ୍ଟ ପାଠ କରିବା କଥା, କିନ୍ତୁ ପାର୍ଲାମେଣ୍ଟ ସେ ପାଠ ହଉନି। ତେଣୁ ଏଇଭଳି ଭାବରେ ଥରେ ସେ ରାଜ୍ୟ ଶାସନ କରୁଥିବା ସମୟରେ ଚାରି କୁମାର, ଯୋଉ ବ୍ରହ୍ମାଙ୍କର ଚାରି କୁମାରଙ୍କୁ ସେମାନେ କାଲି କହିଥିଲେ ସନନ୍ଦ ସନାତନ ସନନ୍ଦନ ସନନ୍ଦ କୁମାର, ସିଏ ଆସି ମଧ୍ୟ ତାଙ୍କୁ ଉପଦେଶ ଦେଇଛନ୍ତି। ଏମିତି ପ୍ରସିଦ୍ଧ ଶ୍ଳୋକ ଅଛି, କାହିଁକି ଯୋଉ ଆମେ ଯୋଉ କହିଲେ ଜଣେ ଦୁଃଖ ପାଉଛି ପାପ, ପାପ ବୀଜ ଏବଂ ଅବିଦ୍ୟା, ଏ ତିନୋଟି କାରଣରୁ ଏ ଅବିଦ୍ୟା କେମିତି ନାଶ ହେବ ସେ କଥା ଏଇ ଶ୍ଳୋକରେ କହୁଛନ୍ତି। ଚାରି କୁମାର ଉପଦେଶ ଦେଉଛନ୍ତି କଣ, ଯତ୍ ପାଦ ପଙ୍କଜ ପ୍ରାସ ପ୍ରାସ ଭକ୍ତ୍ୟା କର୍ମାଶ୍ରମ ଗତିଚମ ବୁଦ୍ଧି ସନ୍ତୋ ତଦ୍ୱନ୍ୟୁକ୍ତ ମତୟୋ ତତ୍ବିରୁଦ୍ଧ ସୁଦାଗଣ ସ୍ମରଣଂ ଭଗବାସୁଦେବ। ଯତ୍ ପାଦ ପଙ୍କଜ, ଭଗବାନଙ୍କ ପାଦ ପଦ୍ମରେ ଏତେ ଆନନ୍ଦ ରହିଛି, ସେଥିରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ ବହୁତ ସହଜରେ ଏହି ମାୟାକୁ ଅତିକ୍ରମ କରିଯାଇପାରିବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି, ଜ୍ଞାନ ବା ଯୋଉ ବ୍ରହ୍ମ ଚିନ୍ତନ କରୁଛନ୍ତି, ସେମାନେ ଏଇ କର୍ମରୂପକ ବୃକ୍ଷକୁ ଛେଦନ କରିପାରିବେ ନାହିଁ। ଯେଭଳି ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଯେଭଳି ନଦୀ, ନଦୀରେ ଯୋଉ ତରଙ୍ଗ ରହିଛି, ଏ ତରଙ୍ଗ ଶେଷ ହବନି, ସବୁବେଳେ ଗୋଟେ ପରେ ଗୋଟେ ତରଙ୍ଗ ଆସୁଥିବ। ତେଣୁ ଆମର ଜୀବନରେ ମଧ୍ୟ ସେଇଭଳି ଭାବରେ କାମ କ୍ରୋଧ ଲୋଭ ମୋହ ମଦ ମାଧୁର୍ଯ୍ୟ ଏ ଯଦି ଆସୁଥିବ, ତରଙ୍ଗ ଆସୁଥିବ, ତେଣୁ କେମିତି ଆମେ ଆକୁ ଅତିକ୍ରମ କରିପାରିବା? ଯେମିତି ନଦୀ ଯେତେବେଳେ ସାଗରରେ ମିଳିତ ହେଉଛି, ସେତେବେଳେ ସାଗରର ଜୁଆର ଯେତେବେଳେ ଆସିଯାଉଛି ସେତେବେଳେ ନଦୀର ଜଳ ପୂର୍ଣ୍ଣ ହୋଇଯାଉଛି, ସେତେବେଳେ ନଦୀର ତରଙ୍ଗ ରହୁନି, ସେତେବେଳେ ସମୁଦ୍ରର ତରଙ୍ଗ ରହୁଛି। ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭଗବାନଙ୍କ ସେବାରେ ଦିନଟା କି ଏଭଳି ସଂଶ୍ଲିଷ୍ଟ ରହୁଛନ୍ତି, ଏଭଳି ତଦ୍ଗତ ମାନସ ହେଇଯାଇଛନ୍ତି, ମତ୍ସିତ ମଧୁରତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ମାନ ନିତ୍ୟମ ତୁଷ୍ଟନ୍ତି ରମନ୍ତି ଚ। ଭଗବାନ କଥାରେ ଭଗବାନ ସେବାରେ ତାଙ୍କର ଦିନ ବିତିଯାଉଛି, ରାତି ବିତିଯାଉଛି, ସେ ଜାଣିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ଉପଦେଶ ପ୍ରଦାନ କରି ସେ ଯାଇଛନ୍ତି ଏବଂ ଋଷଭଦେବ ତାଙ୍କର ପୁତ୍ର ଭରତ ମହାରାଜଙ୍କୁ ଅଜନାଭ ବର୍ଷ ହେଉଛନ୍ତି ଭଗବାନଙ୍କର ଅବତାର, ସେଥିପାଇଁ ଅଜନାଭ ବର୍ଷ ହେଇଥିଲା। ନାଭି ନାଭିଙ୍କର ପୁତ୍ର ମେରୁ ଏବଂ ନାଭିଙ୍କ ପୁତ୍ର ହେଉଛନ୍ତି ଏଇ ଯେଉଁ ଋଷଭଦେବ, ଇଏ ହେଉଛନ୍ତି ଅଜ ଭଗବାନ, ସେଥିପାଇଁ ତାଙ୍କ ନାମ ଅନୁସାରେ ଅଜନାଭ ବର୍ଷ ହେଇଥିଲା। କିନ୍ତୁ ତାଙ୍କ ପୁତ୍ର ଭରତ ମହାରାଜ ଯେତେବେଳେ ରାଜ୍ୟ ଶାସନ କଲେ ସେତେବେଳେ ତାଙ୍କର ନାମ ହେଲା କଣ, ଭାରତ ବର୍ଷ ହେଲା, ତା ପୂର୍ବରୁ ଅଜନା ବର୍ଷ ଥିଲା। ତେଣୁ ଏଇଭଳି ଭାବରେ ଋଷଭଦେବ ରାଜ୍ୟ ଶାସନ କରି ଯେତେବେଳେ ତାଙ୍କର ବୃଦ୍ଧ ଅବସ୍ଥା ଆସିଲା, କିନ୍ତୁ ଭଗବାନ ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥା ନାହିଁ, କିନ୍ତୁ ଦେଖିବା ପାଇଁ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଲେ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ଏଭଳି ଭାବରେ ପାଗଳ ଧରି ଜୀବନଯାପନ କଲେ କେହି ଜାଣିପାରିଲେନି ସେ ଋଷଭଦେବ। ଏଭଳି ଭାବରେ ସେ ଉଲଗ୍ନ ହେଇ ବୁଲୁଥିଲେ, ଲୋକମାନେ କିଏ ତାଙ୍କ ଉପରେ ଟେକା ପକାଉଥିଲେ, କିଏ ପରିଶ୍ରମ ମଧ୍ୟ କରିଦେଉଥିଲେ, ଏବଂ ସେ ତାଙ୍କ ପାଖରୁ ରକ୍ଷା ପାଇବା ପାଇଁ ନିଜ ବିଷ୍ଠାରେ ନିଜ ଶରୀରକୁ ବୋଳିକରି ରହୁଥିଲେ, କେହି ତାଙ୍କୁ ଡିଷ୍ଟର୍ବ କରିବେ ନାହିଁ। କିନ୍ତୁ ସେ ବିଷ୍ଠା ଶିଖି ସେ ହେଉଛନ୍ତି ବ୍ରହ୍ମ, ବିଷ୍ଠା ମଧ୍ୟ ବ୍ରହ୍ମ, ତେଣୁ ସେ ବିଷ୍ଠାର ଯେଉଁ ସୁଗନ୍ଧି ଦଶ ଯୋଜନ ପରିମିତ ସ୍ଥାନରେ ସୁଗନ୍ଧିତ ହେଉଥିଲା, ଇଏ ହେଉଛି ଭଗବାନ। ଆଜିକାଲି ତଥାକଥିତ ଭଗବାନ ବୋଲି ସେ ନଥିଲେ। ତେଣୁ ଏଇଭଳି ଭାବରେ ଋଷଭଦେବ ଶରୀର ତ୍ୟାଗ କଲେ, ଦେବତାମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଭଗବାନ ଋଷଭଦେବଙ୍କର ଏଭଳି ଅପୂର୍ବ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ତେଣୁ ଋଷଭଦେବଙ୍କ ପରେ ଭରତ ମହାରାଜ ରାଜ୍ୟ ଶାସନ କରିଛନ୍ତି, ତାଙ୍କ ବିଷୟରେ ଆମେ ଆସନ୍ତାକାଲି ଶ୍ରବଣ କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ତାହି ଗୋଟ ମାନନ୍ଦେ
ପ୍ରସାଦ ସେବନ କରି ଆମେ ପ୍ରତ୍ୟାବର୍ତ୍ତନ କରିବା।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ।